नमो भगवते वासुदेवाय। श्रीमद्भागवतम दशम स्कंध 33 अध्याय श्रवण करुथले कि बड़ी रासलीला समापन परे सभा भितरे उपस्थित कर्मी ज्ञानी जोगी मानंक मन भितरे संदेह आसछि जे परीक्षित महाराज से प्रश्न पचारुछन्ति जे धर्म को संस्थापन करिया पय आसछन्ति एवं अधर्म रा विनाश करिया पय आसछन्ति स्वयं अवतरण करिछन्ति से भगवान की बड़ी परस्त्री मानंक सहित पर दाराभिमर्शनम पर नारी पर जो शब्द लागू से आम पाई लगे भगवान पाई पर किसी ना पर जो शब्द लगुच आम पाई लगे देवता मान लगे कारण कहीं ये परमात्मा नुहंती केवल भगवान ही परमात्मा एपरिक देवता माने से माने परमात्मा नुहंती देवता मान शरीर आत्मा रहे कृष्ण अंश पर जो लगुच पर स्त्री कह स्त्री पर पुत्र भाई भ्राता संबंधी पर शब्द भगवान पाखे लगीपर आम आम बहुत विधि दि जाए कारण आम दुराचारित्व हम बहुत प्रथा रखाला तुम गोटे बहुत हम यह चल कारण मनुष्य दुराचार भावना रही से कामना बासना ताको से विदूरित करते कम क्रोध यह सब रही भगवान पाखे से जिन ना सादृश्य सादृश्यता देखा सामान जब चीनी विश्री आ फिटकेरी देखा सामान सादृश्यता रूप रू केवल कि जना पड़े सेमती लगी पारे से धर्म गुड़िक लगी पारे मनुष्य जहा कर मनुष्य जो कार्यक्रम से भगवान जहा कर सामान ना भगवान कह जन्म कर्म चमे दिव्यम यहाँ भौतिक से दिव्य पर शब्द लगुच पर स्त्री भगवान आम निजर माँ भी व्यतीत अगर क्या सहित वार्तालाप कले आमर क्यों दृष्टि आसो पर स्त्री को दर्शन कले गोटे खराब दृष्टि आसो कम दृष्टि आसो से आम शास्त्र मना कर पर दारासु मातृवत कहीं आम चेतनाटा खराब से आमर दोष आम अंतर भितर कामना रही भगवान से भगवान पर भी कहीं नुहति भगवान समस्त हृदय से अच्छा समस्त हृदय सी अच्छा पर किम थे पर दाराभिवर्षन जो पर शब्द लगे परीक्षित महाराज प्रश्न आसवान केमी पर स्त्री मान सहित यह क्रीड़ा कले परीक्षित प्रश्न नुहे कर्मी ज्ञानी जोगी जो सभा भितर अच्छा से सन्देह कले ये एत बड़ धर्म ज्ञान दे पारे सर्वधर्मान पर गीतार बाणी देते सी केमती पर स्त्री मान सहित नृत्य करेंगे पर कही ना ब्रजरे जिते जन आसते भगवान से समस्त को धरिकी आस जगत रु सी आही भी जिते प्रकार गोपी थे मुनिचरा ऋषिचरा समस्ते भगवान पति रूप से पाया चाहते जे जेभ भावना कै जार भावना जब भगवान से क्या पाखे ढाईपर आई जगत रही एभली अभिनय करमर कामना को पूर्ण कर जड़े हूँ केवल कृष्ण से कहते जे जथा मां प्रपद दिये तथई बजाम यह कहीपर जड़े केवल जगत से गोटे अभिनय कर ठीक ठीक भाव गोटे दिटा कर सब कर दोष देखिए ना कौन भाव बुझ पार तो तुम बर्तमान अभिनयटा कौन तुम बर्तमान अभिनयटा कौन है शशुर हो गना शशुर शाशु बो आसीगल ना तो बर्तमान कौ अभिनय बर्तमान बर्तमान शशुर हो गल क्या सन्तुष्ट कर बो को सन्तुष्ट कर पो सन्तुष्ट कर गोटे दिटा कम जगत जिते तुम रही संपर्क जन को भी दिज को सन्तुष्ट कर सन्तुष्ट कर जी जहाँ चाहूँ भी तुम से हिसाब से तुम बो जहाँ चाहू देपर पु जहाँ चाहूँ कि स्त्री जहाँ चाहूँ झील जहाँ चाहूँ दे पार्छ कहीं जगत ना देवता मैंने भी ना हिरण्यकशिपु जी तपस्या करते ब्रह्मा तांको प्रशंसा कले कि हिरण्यकशिपु जहाँ चाहूल कौन दे पारे जगत कहीं भी जगत ना ठीक ठीक भाव में जे जेभ चाहूँ पारे से केवल होगवान से कहते जे यथा मां प्रपद्यते ଯିଏ ଯେଭଳି ମୋର ଶରଣାଗତ ହଉଛି ତାଂସ ତଥୈବ ବଜାମ୍ୟ ହଁ ତାଂସ ତଥୈବ ମୁଁ ସେଇ ବ୍ୟକ୍ତିକୁ ତଥା ଇବ ଯଥା ସେ ଯେଭଳି ଶରଣାଗତ ହେଇଛି ମୁଁ ସେଭଳି ତାର କେବେ ଭକ୍ତର ମାନେ ସେ ଅନ୍ୟ କାହାକୁ ଦୋଷ ଦିଏନି ଏଥିପାଇଁ ଭକ୍ତ ଭକ୍ତ କେବେ ଅନ୍ୟକୁ ଦୋଷ ଦେବନି ଯେ ପ୍ରକୃତର ଭକ୍ତି କରେ ସେ ଅନ୍ୟ ଅନ୍ୟକୁ କେବେ କାରଣ ବୋଲି ମାନିବନି ସଂସାରର ସମସ୍ତ ଅନ୍ୟକୁ କାରଣ ବୋଲି ଭାବୁଛନ୍ତି ମୋ ଦୁଃଖର କାରଣ କଣ ମୋ ବାପା ମୋର ସ୍ତ୍ରୀ ମୋର ଭାଇ ମୋର ମୋର ଭାଗ୍ୟ ଲୋକ କିଛି ନହେଲେ ଶାଶୁଣ ପରେ ନିଜ ଭାଗ୍ୟକୁ ନିନ୍ଦିବେ ମୁଁ କେମିତି ଜନ୍ମ ହେଇଛି ମୋ ଭାଗ୍ୟଟା କଣ ଲୋକ ନିଜ ଭାଗ୍ୟକୁ କିଛି ନ ପାଇଲେ କିନ୍ତୁ ଭକ୍ତ କାହାକୁ ନିନ୍ଦା ବି କରିବେନି ସେ କଣ କାହାକୁ ନିନ୍ଦା କରେ କେବଳ ନିଜର କଥା ମୁଁ ଭଗବାନଙ୍କର ଶରଣାଗତ ହେଇପାରୁନି ମୁଁ ଠିକସେ ଭଗବାନଙ୍କର ଭଜନ କରିପାରୁନି ଭଗବାନ ଆମେ ଯାହାଙ୍କର ଭଜନ କରୁଛେ ସେ ଚାହିଁଲେ ସବୁକିଛି କରିଦେଇପାରିବେ ତେଣୁ ଆମର ଯଦି କିଛି ଅପ୍ରାପ୍ତି ରହୁଛି ସେଟା ଆମର ଦୋଷ ନା ତାଙ୍କର କେମିତି ଦୋଷ କଳ୍ପବୃକ୍ଷ ମୂଳରେ କିଏ ବସିଛି କଳ୍ପବୃକ୍ଷ ମାନେ ଯାହା ଇଚ୍ଛା କରିବ ସେ ସେୟା ଦେଇଦେବ କଳ୍ପବୃକ୍ଷ ମୂଳକୁ ତୁମେ ଯିବ ତୁମକୁ ସେ କିଛି ଦଉନାହାନ୍ତି ଆରେ ତୁମେ ମାଗ ମାଗିଲେ ସବୁକି ଦେବେ ଭଗବାନ ଯେ ଗୀତାରେ ଯୋଉ ଯୋଉ ଅଭୟବାଣୀ ସବୁ ଦେଇଛନ୍ତି ବହୁତ ସୁନ୍ଦର ସୁନ୍ଦର ବାଣୀ ଦେଇଛନ୍ତି ଏଠି ଜୟ ଥମା ପ୍ରଦ୍ୟନ୍ତେ କହିଲେ କଣ ଆପଣ ଯିଏ ଯେମିତି ଭଜନ କରିବେ ଆପଣ କଣ ଦେଇପାରିବେ ସେଠି ସେ କହିଦେଲେ ଯୋଗକ୍ଷମ ବାହାମ୍ୟ ଲୋକ କହିବ ନା କଣ ମୋତେ ଟଙ୍କା ପଇସା ଦେଇଦେବ ଭଗବାନ ମୋ ଝିଅ ବାହାର ହେଇଯିବ ମୋ ଦେହ ଭଲ ହେଇଯିବ ଭଗବାନ ସେଠି ସେ କହିଦେଲେ ଯୋଗକ୍ଷମ ବାହାମ୍ୟ ଶ୍ଳୋକର ଲିଙ୍କ ରହିଛି ନା ଯିଏ କହିବ କଣ ଯିଏ ଯେମିତି ଶରଣାଗତ ହବ ତାକୁ ସେଭଳି ଫଳ ଦେଇଦେବେ କଣ ଭଗବାନ ସବୁ କରିଦେବେ ସବୁ କରିଦେବେ ଗୀତାରେ ସେ କହିଦେଲେ ଯୋଗ ତୁମର ଯାହା ନାହିଁ ମୁଁ ଦେଇଦେବି ଆଉ କ୍ଷମ ଯାହା ଅଛି ତାର ଦାୟିତ୍ୱ ମୁଁ ନେବି କିନ୍ତୁ ସର୍ତ୍ତ ରଖିଲେ ଏମିତି ସେମିତି ଭଜନ କଲେ ଉପର ଠାଉରିଆ ଓଡ଼ିଆରେ ଗୋଟେ ନାହିଁ କି ଉପର ଠାଉରିଆ ଡାକିଲେ ହବନି ଏ ଉପର ଠାଉରିଆ ଓଡ଼ିଆ କଣ ବୁଝିପାରୁଛ ତ ଭିତର ଭାବ ଅଲଗା ହେଲେ ଉପର ଠାଉରିଆ ଉପର ଠାଉରିଆ ହେଲେ ସେ ଭଗବାନ ଜାଣିଦେଇଛି ଏ ଯୋଉ ଗାଁ ଗଣ୍ଡଲେ ଦେଖିନ ତୁମେ ଗାଁ ଗଣ୍ଡଲେ ଯୋଉ ସବୁ ଏ ଯୋଉ ପୋଖରୀ କଣ ସବୁ ମାଛ ଧରିବା ପାଇଁ ଯିବେ ପୋଖରୀ ହୋ ହାଲା ହେଇ ସେ ମାଛ ଧରିବା ପାଇଁ କେତେଟା ଠକ ଦିଏ ସେ କିଛି ଟୋଟାଲ କିଛି କାମ କରେ ଖାଲି ହୋ ହାଲା ହଉଥିବେ ଖାଲି ପାଟି ଉପରେ ଠାଉରିଆ ମାରୁଥିବେ ଏଇଟା ଇଏ କରେ ତା କରେ ତା ଖାଲି ହୋ ହାଲାଟା କରୁଥିବେ ସେତେବେଳେ ମୋଟେ ପରିଶ୍ରମ କରୁନଥିବେ ଖାଲି ହୋ ହାଲା କରୁଥିବେ କିରେ ପାଣି ଭିତରେ ପଶିକି ସେ ମାଛ ଘଣ୍ଟା ଘଣ୍ଟେ ଭଲ ମନ୍ଦ କରିବା ଲୋକ ଅଲଗା ଇଏ ଖାଲି ହୋ ହାଲା ତାଙ୍କୁ ଉପରେ ଠାଉରିଆ କୁହନ୍ତି ଯିଏ ପୁରୁଣା ଲୋକ ଏଇଟା ଉପରେ ଠାଉରିଆ ଖାଲି ଗପୁଛି ବସି ସେଇଭଳିଆ ଏଇ ଭକ୍ତିଟା ସେମିତି ନୁହେଁ ଭଗବାନଙ୍କର ଭଜନଟା ଉପରେ ଠାଉରିଆ କାମ କିଛି ନୁହେଁ ଏଇଟା ହଉଛି ଶରଣାଗତିର ପଥ ତୁମେ ଯେମିତି ଶରଣାଗତ ହବ ତୁମକୁ ଫଳଟା ତୁମକୁ ସେମିତି ଭଗବାନ ଦେଇଦେବେ ଭକ୍ତ ସେଥିପାଇଁ କାହାର ଦୋଷ ଦେଖେ ନା ସେ ସବୁବେଳେ ଭାବେ ମୋର କିଛି ତ୍ରୁଟି ରହୁଛି କାରଣ ମୁଁ ଭଗବାନଙ୍କର ଶରଣାଗତ ଯାଇପାରୁନି କେହି ବି ଜଗତର କାହାର ପ୍ରତିବନ୍ଧକ ନୁହନ୍ତି ଭକ୍ତ ପାଇଁ ପ୍ରତିବନ୍ଧକ ନୁହନ୍ତି କେହି ବି ପ୍ରତି ଗୋପୀମାନେ ଗୋଟେ ଅବଳା ଅବଳା ନାରୀ ନା ଆଉ ସମ୍ପୂର୍ଣ୍ଣ ବ୍ରଜରେ ସମସ୍ତେ ଛକୁଥିଲେ ତାଙ୍କୁ ତାଙ୍କ କଣ ଅସୁବିଧା ହେଇଗଲା ମୋତେ କୁହନ୍ତୁ କଣ ଅସୁବିଧା ହେଲା ପ୍ରହ୍ଲାଦ ମହାରାଜଙ୍କର କଣ ଅସୁବିଧା ହେଲା ପାଣ୍ଡବମାନଙ୍କର କଣ ଅସୁବିଧା ହେଲା ଜୀବନଟାକୁ ଏତେ ସହଜ ବୋଲି ଜ୍ଞାନ କଲେ ହବନି ଜୀବନଟା ଆମର ଆମର ସବୁବେଳେ ମନେ ରଖିବା ଦରକାର ଆମ ପଛରେ ଗୋଟେ ଛାଇ ଭଳିଆ ଆମର ଘୁରୁଛି ସେ ହେଉଛି ଆମର କର୍ମଫଳ ଯେମିତି ଆମ ଘୁରିଲେ ଆମ ଛାଇଟା ଘୁରୁଛି ଛାଇ ହେବ କର୍ମ ସଜିବା ଦେବତାମାନେ ଯୋଉ ଅଛନ୍ତି ସେ ସବୁ ଜଗିକି ଦେବେ ନା ତୁମ ଫଳଟାକୁ ଆଉ କର୍ମ ସଚିବ ସେମାନେ ଦେଖୁଛନ୍ତି ତୁମେ କଣ କର୍ମଟା କରିଛ ସେ ତୁମ କର୍ମ ଫଳଟାକୁ ତମ ଛାଇ ଭଳିଆ ସେ ରହିଛି କର୍ମ ଫଳଟା ମାଡ଼ି ବସିବ ସାଙ୍ଗେ ସାଙ୍ଗେ ତୁମକୁ ଆଜି ଆଜି ସରିଲା କାଲି କଣ ହବ କର୍ମ ଫଳ କିଛି କହିହବନି କର୍ମ ଫଳଟା ଆମକୁ ରହିଛି ନା କର୍ମ ଫଳଟା ସବୁବେଳେ ଘେରି ଘେରିକି ଆମକୁ ରହିଛି ସେ ଛାଡ଼ିବନି କେତେବେଳେ ସେଥିପାଇଁ ସେଇଠି କର୍ମଫଳଟା ଖଣ୍ଡନ କେତେବେଳେ ହବ ଯେତେବେଳେ ଜଣେ ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହବ ଦୋଷ ସଂସାର ଭକ୍ତର କୌଣସି ଅସୁବିଧା ନାହିଁ ଯାହା ହଉଛି ଗୋଟିଏ ଜିନିଷ ତାର ଶରଣାଗତିର ଅଭାବ ସେ ଠିକ ସେ ଭଗବାନଙ୍କର ଶରଣାଗତ ହେଇପାରୁ ଏ କଥାରୁ ଆମର ପଡିଛି ଯେ ପର ଯୋଉ ଶବ୍ଦ ଆମେ କହୁଛେ ନାଇଁ ଭଗବାନଙ୍କର କେହି ପର ନାହାନ୍ତି ଆମ ପାଇଁ ବିଧି ନିଷେଧ ସବୁ ରଖାଯାଇଛି ତୁମେ ଏଭଳି କଥା କହିବ ଏମିତି ଖାଇବ ଏମିତି ଯିବ ପାପଟା କଂସକୁ ମାରିଲେ କଂସ କଣ ହେବେ ମାମୁଁ ହେବେ ଯଦି ଭଗବାନଙ୍କର ନୀତି ନିୟମ ଦେଖାଯିବ ମାମୁଁଙ୍କୁ ମାରିଲେ ମାନେ କଣ ହବ ସଂସାରରେ ପାପଟା ନା ଆଉ ହାତ କୁହନ୍ତି ମାମୁଙ୍କୁ ମାରିଲ, ବଡ ଭାଇକି ମାରିଲେ ହାତ ଥରେ, ଲୋକ ଯୋଉମାନଙ୍କର ହାତ ସବୁ ଥରେ ବୟସରେ ବୁଢା ବୟସ ହେଇଗଲେ ହାତ ଥରେ, ତାକୁ ଇଏ ମାମୁଙ୍କୁ ମାରିଛି ବୋଧେ, ଆଉ ଏହା ହାତ ହିଁ ଥରେ, ମାମୁଁ କେହି ହାତ ବି ଉଠାନ୍ତିନି। ଭଗବାନ କୃଷ୍ଣ ମାମୁଙ୍କୁ କଂସକୁ ମାରିଦେଲେ, ମାମୁଙ୍କୁ ମାରିଲେ ନା, ତାକୁ ପାପ ଲାଗିଗଲା ଭଗବାନଙ୍କୁ। ସେଇଟାକୁ ଲୀଳା, ସେଇଟାକୁ ଲୀଳା ହେଲା, ମାମୁଙ୍କୁ ମାରିଲେ ସେଇଟା ଲୀଳା ହେଲା। ସେଇଟାକୁ ସାଧୁମାନେ ଗାନ କଲେ, ସେଇଟାକୁ ସାଧୁମାନେ ଗାନ କରୁଛନ୍ତି ଭାଗବତରେ, ସେଇ ପ୍ରସଙ୍ଗ ରହିଲା। ଭଗବାନ ପାଖରେ ନିୟମ ଲାଗିପାରିବନି, ସେ ମାମୁଁ କେମିତି ମାରିଲେ, ଭଗବାନ କିଛି ଯୁକ୍ତି କରିବେ, ଭଗବାନ ମାମୁଁ କେମିତି ମାରିଲେ, ଭଗବାନ ଗୋଟେ ଶ୍ଳୋକରେ ଭଗବାନ ଯାହା କହିଛନ୍ତି ସେଟା ମାମୁଁ ମାମି କାହା ପାଇଁ ଲାଗିବନି। ପ୍ରଧାନମନ୍ତ୍ରୀ ତା ପୁଅଟାକୁ ଫାଶି ଦେବନି, ଯଦି ସେ ଚୋର ହେଲା ମାୟାବତୀ ହେଲା ଫାଶି ଦେବନି, ଦେବ। ଭଗବାନ ଯୋଉ କହିଥିଲେ ଧର୍ମ ସଂସ୍ଥା, ଧର୍ମ ସଂସ୍ଥାପନ ନା ତା ପୂର୍ବ ଆରମ୍ଭଟା କଣ, ଯଦା ଯଦା ଧର୍ମସ୍ୟ ଗ୍ଲାନ୍ୟ ଅଧର୍ମସ୍ୟ ତଦାତ୍ମାନ ସୁଜାମ୍ୟ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତମ୍। ତୁମେ ଯଦି ନିୟମ ଧରିବ, ମୁଁ ଦୁଷ୍କୃତ ମାନଙ୍କୁ ବିନାଶ କରିବା ପାଇଁ ଆସିଛି, ତାହେଲେ ସେ ମାମୁଁ ହେଲା କଣ ହେଲା, ସେ କେଉଁଥିରେ ଗଲା, ଦୁଷ୍କୃତରେ ଗଲା, ଅସୁବିଧା କଣ ହେଲା। ତୁମେ କହିବ ନାହିଁ ଲୌକିକ ସମ୍ବନ୍ଧରେ ସେ ମାମୁଁକୁ ମାରିଲେ, ଲୌକିକ ଯାହା ଦେଖୁଛ ଲୌକିକ ନୀତି ଅଲଗା ପରମାର୍ଥ ନୀତି ଅଲଗା। ଆମେ ଆମେ ଯୋଉ ରାସ୍ତାରେ ଯାଉଛେ ଲୋକମାନେ କେବେ ବି ବୁଝିପାରିବେ, ଏ ଭାଗବତ ଧର୍ମଟାକୁ ସାଧାରଣ ଲୋକମାନଙ୍କ ପାଇଁ ଏଟା ନୁହେଁ କି ସେ ବୁଝିପାରିବେ ନାହିଁ। ଆମର ବା ସର୍ବଧର୍ମମାନଙ୍କ କଥା, ଆମର ସବୁ ଧର୍ମ ଛାଡିକି ଭଗବାନଙ୍କ ଶରଣ, କୌଣସି ନା ଜାତି ଧର୍ମ ନା କିଛି। ସେଥିପାଇଁ ଓଡ଼ିଆ ଲୋକମାନେ କୁହନ୍ତିନି ବାର ଜାତି ତେର ଗଲା ବୈଷ୍ଣବ ହେଲେ ସବୁ ଗଲା, ଜାତିପତି ବି ଆଙ୍କର ନାହିଁ କିଛି ନାହିଁ। ଆମେ କୌଣସି ଜିନିଷକୁ ଆମର ସବୁ ତ ହେଲା ଆମେ ଭଗବାନଙ୍କର ଶରଣ କଲୁ, ଆଉ ଯାହା କରିବେ କୃଷ୍ଣ। ଆଉ ଲୌକିକ ନୀତିଟା ଆମ ପାଖରେ କେତେବେଳେ ଲାଗିବନି, ଆମେ ଆମର ଜୀବନଟା ସବୁବେଳେ ପରମାର୍ଥ ନୀତି ଉପରେ, ସମାଜ ସମ୍ପର୍କ ନାହିଁ। ସମାଜରେ ଆମେ ରହୁଛେ କିନ୍ତୁ ସମାଜ ଆମ କଥା ବୁଝିପାରିବନି, ସମାଜ କାହିଁକି, ସମାଜ ସାମାଜିକ ନୀତିଟା ସେ ରାମାୟଣ ବେଦ ବେଦାନ୍ତ ବେଦାନ୍ତ ଛାଡ଼ ରାମାୟଣ ପର୍ଯ୍ୟନ୍ତ ଆସିବ, ସାମାଜିକ ନୀତିଟା ରାମାୟଣ ପର୍ଯ୍ୟନ୍ତ ଆସିବ, ରାମାୟଣ ମହାଭାରତ ଏଥିପାଇଁ ଆସିବ। ଏ ପଞ୍ଚମ ବେଦ ଯୋଉ ଭାଗବତ ଉପରେ ଇଏ ଆସିପାରିବନି, ଇସବୁ ଆସିବ କିଛି ଆସିବନି, କାହିଁକି ସେମାନେ ବୁଝିପାରିବେନି। ଏଇଟା ହେଉଛି ଆତ୍ମଧର୍ମ ନା, ଆତ୍ମାର ଜଗତରେ କୌଣସି କାର୍ଯ୍ୟ ନାହିଁ। ଯଦି କିଛି କୁହାଯାଏ ସମାଜରେ କହିଲେ ଲୋକ ବିଶୃଙ୍ଖଳା ହେଇଯିବେ ବା ଡିଷ୍ଟର୍ବାନ୍ସ, ତା କ'ଣ କୁହନ୍ତି, ଯେଉଁଟା ବିଚଳିତ ହେଇଯିବେ, ନହେଲେ ଶିଶୁ ପାଗଳ ଭଳିଆ ହେଇଯିବେ ଶୁଣିଲେ। କିନ୍ତୁ ପ୍ରକୃତ ଯଦି କଥା ସତର୍କତା କହିବ, ମାନେ ନିରାଟ ସତ୍ୟ କଥା କହିଯାଏ, ଆତ୍ମାର କୌଣସି ସଂସାରର କୌଣସି କାର୍ଯ୍ୟରେ ତାର ମଙ୍ଗଳ ନାହିଁ, କିଛି ନାହିଁ। ସେ ବିବାହ ହେଇଗଲେ ତାର ମଙ୍ଗଳ ନାହିଁ, କି କୁଆଡ଼େ ହଜାର ଦେବା ଦେବୀ ପୂଜା କୁଆଡ଼େ କ'ଣ କଲେ ବି ତାର କୌଣସି କାର୍ଯ୍ୟରେ ମଙ୍ଗଳ ନାହିଁ। ଆତ୍ମା କାହାର ଅଂଶ, ଭଗବାନ। ସେ ଯେତେବେଳେ ପରମାତ୍ମାଙ୍କର ସେବା କରିବ ହିଁ ତାର ମଙ୍ଗଳ ହବ, ନହେଲେ ଆଉ କୌଣସି କାର୍ଯ୍ୟରେ ତାର ମଙ୍ଗଳ ନାହିଁ, ଆଉ ତାର କିଛି ଡ୍ୟୁଟି ନାହିଁ, ତାର କୌଣସି କର୍ତ୍ତବ୍ୟ ନାହିଁ। ସେଥିପାଇଁ ଆମେ ଯଦି ବୈଷ୍ଣବମାନେ ହେଇଛେ, ବୈଷ୍ଣବମାନେ ସବୁ ଯିଏ ଗୃହ ତ୍ୟାଗ କରୁଛନ୍ତି ଭଲ ମନ୍ଦ କରୁଛନ୍ତି ସବୁ ଛାଡ଼ି ଦେଇ ପଳେଇ ଆସୁଛନ୍ତି, ପିତାର ସେବା ନା ମାତାର ସେବା ନା ଦେଶର ସେବା ନା କିଛି ଆମେ କରୁନି, କିନ୍ତୁ କୌଣସି ଦୋଷ ନାହିଁ ଆମର। ଆମେ କାହାର, ଆମେ ପରମାତ୍ମାଙ୍କର, ଆମେ କୃଷ୍ଣଙ୍କର, ଆମେ ତାଙ୍କର ସେବା କରିବୁ, କୌଣସି ଦୋଷ ନାହିଁ। ସାଧାରଣ ଲୋକଟା ବୁଝିବେ, ବାପା ମାର ଗୋଟେ ପୁଅ ସେ ଛାଡ଼ି ଦେଇ ଘରକୁ ପଳେଇଲା, ଆଉ ବାପା ମାର ଗୋଟେ ପୁଅ ବାହା ଚୋରାକି ସ୍ତ୍ରୀ ନେଇ ପଳେଇଗଲେ, ସମାଜ କଣ କହୁଛି ଭାବିଲେ, ତୁମର ଗୋଟେ ପୁଅ ମନେକର ଥାନ୍ତା, ସେ ପୁଅ ତାର ବିବାହ ହେଇକି ଗୋଟେ ପୁଅ ବାବା ଝିଅଗଲେ, ଲୋକ କହିବେ ତୁମେ ସ୍ତ୍ରୀ କହିବ ଦେଖ ଏଇ ଗୋଟେ ପୁଅ ଥିଲା ବାବା ଝିଅ ହେଲେ ତାକୁ ମଠ ଶିଖେଇକି ତାକୁ ନେଇଗଲେ, ଆଉ ଗୋଟେ ପୁଅ ଯେତେବେଳେ ସ୍ତ୍ରୀ ଧରିକି ପଳେଇଯିବ ଟାଉନ ବଜାରରେ, ତୁମକୁ ନ ପଚାରିବ ବୋଉ ନ ପଚାରିବ, ତାପରେ ସେତେବେଳେ କଣ କହିବ ସମାଜ, କିଛି ନାହିଁ। ସମାଜ କେବେ ହେଲେ ବୁଝିପାରିବନି, ଆମେ ସମାଜର ଅନୁଗାମୀ ନୁହେଁ, ସମାଜ ଆମର ଅନୁଗାମୀ ହବ। ପୂର୍ବ ଆଚାର୍ଯ୍ୟମାନେ ସେମାନଙ୍କର ଭଜନ ଏତେ ବଳ ଥିଲା, ସେମାନେ କେବେ ବି ସମାଜକୁ ଚିନ୍ତା କରନ୍ତିନି, ସାମାଜିକ ଲୋକ ଆମ ଘେର ଭିତରେ ନ ଆସନ୍ତୁ, ସେମାନେ ଭଜନ ଥିଲେ ନା, କିନ୍ତୁ ସମାଜ ଲୋକ ତାଙ୍କୁ ଅନୁସରଣ କରୁଥିଲେ। ଆମେ କାହିଁକି ସମାଜ ପଛରେ ଗୋଡ଼ିବାକୁ ଯିବୁ, ଆମେ ଭଗବାନଙ୍କର ଶରଣାଗତ ହେଇଛୁ। ସେଥିପାଇଁ ସୁଖଦେବ ଗୋସ୍ୱାମୀ ସିଧା ଭାଗବତରେ କହିଥିଲେ, ଭାଗବତ ଧର୍ମ ଶୁଣିଲେ ଲୋକ ଡରିକି ପଳେଇବେ, ସେ ଭାଗବତ କ'ଣ ପବ୍ଲିକ ପାଇଁ, ଆଜି ଆଜିକାଲି ଯେମିତି ଭାଗବତ ପ୍ରବଚନ ହେଉଛି, ଲୋକଟା କିଛି ଜାଣିନାହାନ୍ତି, ତାକୁ ଯାହା ତାଙ୍କୁ ବୁଝାବୁଝି କରିକି ଗପ ହବ କହି ନୀତି କହିକି ତାଙ୍କୁ ଟିକେ ମାର୍ଗକୁ ଆଣ, ଭାଗବତ ବାଣୀ କହିଲେ କିଏ ଶୁଣିବେ, ଡରିକି ପଳେଇବେ ଛାଡ଼ିକି, ଭାଗବତ କଥା କହିଲେ ଡରିକି ପଳେଇବେ। ଏଇ ଆତ୍ମଧର୍ମ କଥା, ସେ ସ୍ତ୍ରୀ ଛୁଆ ପିଲା ସଂସାର ନେଇକି ରହୁଛନ୍ତି, ତାଙ୍କ ମୁଣ୍ଡ ଗରମ ହେଇଯିବ ଶୁଣିକି, ଇ ବାବା ଆସି କଣ ଘର ଭାଙ୍ଗିବା କଥା କହିଲେଣି, ସେ କିଛି ବୁଝିପାରିବେନି। ତାଙ୍କୁ ବି ଡିଷ୍ଟର୍ବ କରିବା କିଛି ଆବଶ୍ୟକ ନାହିଁ, କାରଣ ସେ ସେହି ସ୍ଥିତିରେ ଅଛନ୍ତି। ସେ ସେହି ସ୍ଥିତିରେ ରହିକି ତାଙ୍କ ଧୀରେ ଧୀରେ ଠାକୁରଙ୍କୁ ଡାକିକି ସେ କିନ୍ତୁ ଆସନ୍ତି। କିନ୍ତୁ ଶେଷ ଜିନିଷ ହଉଛି ଏଇଟା, ସୁଖଦେବ ସେ କଥା କହିଲେ ନା, ଆଉ କହିଲେ ନି ତରବ କିଂ ନ ଜୀବନ୍ତି ଭ୍ରଷ୍ଟାନମ୍ କିଂ ଖାଦୟନ୍ତି, ସେଠି ସବୁ କହିନାହାନ୍ତି ସେ ଶ୍ଳୋକରେ। ବୃକ୍ଷରେ ବୃକ୍ଷରେ କଣ ଫଳ ନାହିଁ, ଫୁଲ ନାହିଁ, ଗିରିଗୁହା କଣ ତାଙ୍କର କନ୍ଦର ଗୁଡିକୁ ବନ୍ଦ କରିଦେଇଛନ୍ତି, ଜମିନରେ କଣ ସରି ଝରଣାରେ କଣ ଜଳ ନାହିଁ, ଭୂମି କଣ ଶଯ୍ୟା ଦଉନାହାନ୍ତି, ବୃକ୍ଷରେ କଣ ବକଳ ନାହିଁ, ତେବେ ଏ ଧନମଦାନ୍ଧ ମାନଙ୍କ ସଙ୍ଗେ କାହିଁକି ଆମେ ଯିବୁ, ଆମେ କାହିଁକି ଧନମଦାନ୍ଧ ମାନଙ୍କ ପାଖକୁ ଯିବୁ, ଏଭଳିଆ ସେ ବାଣୀ କହିଛନ୍ତି। ଇଏ ହଉଛି ଭାଗବତ ବାଣୀ, ଇଏ ହଉଛି ଭାଗବତ ବାଣୀ। କିନ୍ତୁ ଆମ ଆଚାର୍ଯ୍ୟମାନେ ଆସିଲେ କହିଲେ, ଦେଖ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁ ଯୋଉ ଆସିଲେ ସେ କଣ ଚାହୁଁଥିଲେ, ଭଗବାନ କଣ ଚାହୁଁଥିଲେ, ସବୁ ଜୀବ କେମିତି ଟିକେ ଉଦ୍ଧାର ପାଆନ୍ତି। ସେଥିପାଇଁ ମୁଁ କାହାଙ୍କର ବାଣୀ ମୋତେ ଭକ୍ତିବିନୋଦ ଠାକୁରଙ୍କର ବାଣୀ ଗୁରୁଦେବ କୁହନ୍ତି, ହେ ସାଧୁଗଣ ତୁମେ ଯଦି ସଂସାର ଲୋକକୁ ଭୟ କରିବା, ସେମାନଙ୍କୁ ଘୃଣା କରିକି ତୁମେ ତ୍ୟାଗ କରିବ, ସେମାନଙ୍କର ଗତି କଣ ହବ, ସେମାନଙ୍କୁ କିଏ ଉଦ୍ଧାର କରିବ, ସଂସାର ଲୋକ ନା ସେମାନେ ପୁଣି ଆହୁରି ଦଲଦଲ କାଦୁଅ ଭିତରେ ପଶିଛି। କିନ୍ତୁ ସାଧୁମାନଙ୍କ ଜାଣି ଦରକାର, ଆମେ ଯାଉଛେ ସେମାନଙ୍କୁ ଭାଗବତର ବାଣୀ କହିବା ପାଇଁ, ଆମେ ସଂସାର ଲୋକକୁ କଥା କହିବା ପାଇଁ ଯାଉଛେ, ଆମେ କିନ୍ତୁ ସଂସାରରେ ନୁହେଁ, ଆମେ ସଂସାରର କୌଣସି କଣ କୁହାଯାଏ କୌଣସି କାର୍ଯ୍ୟ ସହିତ ଯୁକ୍ତ ନୁହନ୍ତି, କାରଣ ଆମର ପ୍ରିନ୍ସିପଲଟା ଯୋଉ ଭାଗବତ ଧର୍ମଟା ଇଏ ଆତ୍ମଧର୍ମ ନା, ଆମର କୌଣସି କର୍ତ୍ତବ୍ୟ ନା, ପିତା ପ୍ରତି ନା ମାତା ପ୍ରତି ନା ଦେଶ ପ୍ରତି କିଛି ନା, କାରଣ ତୁମେ ଯେତେ ଯାହା କଲେ ବି ଯେତେ କର୍ମବୀର ହେଲେ ବି ତୁମକୁ ଶରୀର ଛାଡ଼ିବାକୁ ପଡିବ। ଆଉ ଏ ସୃଷ୍ଟିର ଦିନେ ଆସିବ ସମୟ, ଦେଖ ଏଇ କେତେ କର୍ମବୀର କେତେ କଣ ସେଟା ଇଞ୍ଜେକ୍ସନ କଣ ଟୀକା ବାହାର କରୁଛନ୍ତି, ଦେଖ ଏଇ କେତେ କର୍ମବୀର ଅଛ ତୁମେ, କୋଉ ଆମେରିକା କୋଉ ଲଣ୍ଡନ କୁଆଡେ ଏଇ କରୋନା ଗୋଟିଏ ଜୀବାଣୁ ଆସିଛି, ଦେଖ ସମସ୍ତଙ୍କୁ ବୋକା କରିକି ପାଗଳା କରିସାରିଲି, ଇଏ ହେଲା ସୃଷ୍ଟି, ସବୁ ଭଗବାନଙ୍କ ହାତରେ ଅଛି, ଭକ୍ତ ଏଇଟା ଜାଣେ, ସେଥିପାଇଁ ସେ କୌଣସି ସ୍ଥିତିରେ ବିଚଳିତ ହୁଏ, ଆମର କୌଣସି କର୍ତ୍ତବ୍ୟ ନାହିଁ, କେବଳ ଗୋଟିଏ କର୍ତ୍ତବ୍ୟ ହେଉଛି କେବଳ ଭଗବାନଙ୍କର ଶରଣାଗତ ହେବା, ତାଙ୍କର ଭଜନ କରିବା, ତାଙ୍କର ସେବା କରିବା। ସେଇ କର୍ତ୍ତବ୍ୟଟା କଲେ ସେଇଟା ଆଗରୁ ରାଜାମାନେ କରୁଥିଲେ ବୋଲି ଦେଶ ସବୁ ଠିକ ଥିଲା, ତା ମାନେ ନୁହେଁ ଯେ କେବଳ ଭଗବାନଙ୍କର ସେବା କରିଦେଲେ ଖାଲି ସମସ୍ତେ ବସିକି ଭଗବାନଙ୍କର ସେବା କରିବେ ଆଉ ଦେଶ ଗୁଡା ସବୁ ବନ୍ଦ ହେଇଯିବ, କେବେ ବନ୍ଦ ହବନି, କାରଣ ଭଗବାନଙ୍କର ସୁସ୍ଥ ଭଜନ ସୁସ୍ଥ ସେବା ହେଲେ ତାର ପ୍ରଭାବରେ ସବୁକିଛି ଠିକ ଚାଲିଥିଲା। ରାଜାମାନେ ସେଥିପାଇଁ କଣ ଥିଲେ, ଆଳିରେ ଦେଖୁନା ଆଳିଙ୍କର ରାଜା କେତେପଡ଼ା ରାଜା ଥିବେ ବୋଧେ କି କଣ, କି ଆଳି ରାଜା ଅଧୀନ ସେଟା ଥିଲା, ଦେଖୁନା କେତେ ଠାକୁର ସବୁ ସବୁଆଡେ ଭରି ହେଇଥିଲା, ରାଜବାଟରେ ସବୁ ଠାକୁର ରଖିଥିଲେ, ତାଙ୍କ ପାଇଁ ଶହ ଶହ ଏକର ଜମି ଥିଲା, ଇଏ ଆସିଲେ ସରକାର ସବୁ ଏଣ୍ଡାମେଣ୍ଟକୁ ନେଇ ଚାଲିଗଲେ, ସବୁ ବ୍ରାହ୍ମଣ ମାନଙ୍କର ନାଁରେ ବି ରେକର୍ଡ ହେଇଗଲା କିଛି ଜମି ସବୁ ଚାଲିଗଲା ଭଗବାନଙ୍କ, ତୁମ ଗାଁରେ ଦେଖୁନା 30 ଏକର 40 ଏକର ଜମି, ଗୌରନେତା କିଏ ଚିହ୍ନିଛି ଓଡ଼ିଶାରେ, ଓଡ଼ିଶାରେ ଗୌରନେତା କିଏ ଜାଣନ୍ତିନି, ସେ ପୁଣି ଏଇ ଗାଁରେ ଗୋଟେ ଗାଁ ଭିତରେ ଗୌରନେତା 40 ଏକର ଜମି ଲୋକ ଦେଇଦେଉଥିଲେ, ତାଙ୍କ କେତେ ମହିମା ଜାଣିକି ଦଉଥିଲେ ନା, ଏମିତି ମାଟି ପକଉଥିଲେ ଜମବାଡ଼ି, ବର୍ତ୍ତମାନ 2 ଫୁଟ ରାସ୍ତା ଲୋକ ଦଉନି, ସେ 30 ଏକର ଜାଗା, ଏ ସେ ସମୟରେ ଲୋକମାନେ କେତେ ଧନୀ ଥିଲେ ତୁମେ କୁହ, କାହିଁକି ଦଉଥିଲେ ନା, ଭଗବାନଙ୍କର ସେବା କଲେ ଭଗବାନଙ୍କର କେବଳ ଜଗତ, ଏ ବର୍ତ୍ତମାନ ଜଗତଟାକୁ ଧରା ହେଇ ଜଗନ୍ନାଥଙ୍କୁ ଛାଡ଼ି ଦିଆ ହେଇ, ସେଥିପାଇଁ ଜଗତର ତ ପ୍ରୋବ୍ଲେମ ହେଇଛି, ଯେତେବେଳେ ଭଗବାନଙ୍କୁ ଧରାଯିବ, ଭଗବାନଙ୍କର ସେବା, ଭଗବାନଙ୍କ ଚିନ୍ତନ ହବ, ସବୁ ଠିକ ଚାଲିବ। ଆଉ ଏଇ ମେଇ ଖୁଣ୍ଟିଟା, ମେଇ ଖୁଣ୍ଟି ଜାଣିଛ ନା, ହଜୁରା ବେଙ୍ଗଳା ପଡ଼େ ଯୋଉ ଖୁଣ୍ଟିଟା, ସେ ଖୁଣ୍ଟିଟା ଯଦି ଠିକ ରହିଲା ତାହେଲେ କଣ ହବ, ବଳଦ ଠିକ ବୁଲିବେ, ଧାନଟା ଠିକ ପେଶା ହବ, ଆମେ ଏଇ ଖୁଣ୍ଟି ତାର ଢିଲା, ଆଉ ଢିଲା ହେଲେ କଣ ହବ, ଏପଟ ସେପଟ ସେ ବଳଦ ଯା ଖାଲି ବାଡ଼େ ପିଟି ହେବେ ନା, ବଳଦ ଗୋଡ଼ ବି ଠିକ ସେ ପଡ଼ିବନି, ଧାନ କଣ ମିଳିବ। ବର୍ତ୍ତମାନ ଜଗତର ସମସ୍ତଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି, ସମସ୍ତଙ୍କ ଉପରେ ପ୍ରାଧାନ୍ୟ ଦିଆଯାଉଛି, ଜଗତର ସବୁ ଜିନିଷକୁ ଇମ୍ପୋର୍ଟାଣ୍ଟ ଦିଆଯାଉଛି, ମେଡିକାଲ ଖୋଲିବା ଦରକାର, ଏଟା କରିବା ଦରକାର, ଇଞ୍ଜିନିୟରିଂ କଲେଜ ହବା ଦରକାର, ଡକ୍ଟର ହବା ଦରକାର, କଣ ସେଟା ରାସ୍ତା ଭଲ ହବା ଦରକାର, ମୋବାଇଲ ଆସିବା ଦରକାର, ସବୁ ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି, ଭଗବାନଙ୍କ ଉପରେ କିଛି ଆବଶ୍ୟକ। ସେଥିପାଇଁ ଜଗତର ସବୁ ପ୍ରକାର ଅବହେଳା, ବର୍ତ୍ତମାନ ସବୁ ସଂସ୍କାର ବୁଡ଼ିଗଲାଣି, ଆଉ ଭୟଙ୍କର ସମୟ ବି ଆସିକି ପହଞ୍ଚିବ, ଏଟା ତ କଳିଯୁଗ। ଆଉ ଜଗତର ସବୁ ପ୍ରକାର ପ୍ରୋଗ୍ରାମ କରାଯାଉଛି, ଧର୍ମ କେବଳ ଧର୍ମ ଭିତରେ, ପୁଣି ଭଗବାନଙ୍କର ନୀତି ନିୟମକୁ ଛାଡ଼ିକି ଧର୍ମଟାକୁ ଗୋଟେ ସାଇଡ କରି ରଖାଯାଇଛି, ଏଟା କିଛି ଆବଶ୍ୟକ ନାହିଁ, ଏଟା କଲ କର ନନ୍ ନାହିଁ, କିଛି ଅସୁବିଧା ନାହିଁ, ଧର୍ମ ପାଇଁ ଲୋନ୍ ଦିଆହଉଛି, ମୁଁ ପଚାରୁଛି ଧର୍ମ ପାଇଁ ଆଜ୍ଞା ଆମେ ଗୋଟେ ମନ୍ଦିର କରିବୁ, ଆମକୁ ଲୋନ୍ ଦେଲେ ଦବ ସରକାର ଦବ? ପଚାରିଲ ଆଜ୍ଞା ଆମେ ଆମ ମନ୍ଦିର କରିବୁ, ଆମକୁ ଟିକେ ଲୋନ୍ ଦିଅନ୍ତୁ। ମେଡିକାଲ ଗଲେ କହିଲେ, ମାଛ ଚାଷ କଲେ, ହେଇ ଦେଖୁନୁ ମାଛ 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 ଚାଷ କଲେ, କୁକୁଡ଼ା ଚାଷ କଲେ, ଛେଳି ଚାଷ କଲେ, ପାପ କରିବ ସରକାର ଦବ ପଇସା ଧର୍ମ ପାଇଁ, ଧର୍ମକୁ ସାଇଡ କରି ପୋପଡ଼ା ହେଇକି ରଖା ହେଇଛି। ତାର ପରିଣାମଟା ବର୍ତ୍ତମାନ ଘର ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭୋଗୁଛନ୍ତି। ଏମିତି ନାହିଁ ପାଗଳ ହେବେ, ବିଦେଶ ଯାଏ ଦେଖିକି ଆସେ, ସେଟା ପାଗଳ ଗୁଡା ସବୁ ପାଗଳ ଭଳିଆ ଲୋକମାନେ, କାରଣ ତାଙ୍କର ବାପ 10-15 ବର୍ଷର ଛୁଆ ମ୍ୟାକ୍ସିମମ୍ 90% ଲୋକ ପାଗଳ କ୍ରେଜି, ତା ମାଇଣ୍ଡ କେହି ତ ନାହାନ୍ତି ଆଉ ଏକାକି ଲୋକଟା ସରକାର କତିରୁ ଟିକେ ପେନ୍ସନ୍ ପାଉଥିବ, ସ୍ତ୍ରୀ ଆଜି ଗୋଟେ ସ୍ତ୍ରୀ ଥିବ କାଲି ପଳେଇଲାଣି କୁଆଡେ, ପୁଅ ତାର କୁଆଡେ ରହିଥିବ, କିଛି ନାହିଁ ଗୋଟେ ପାରିବାରିକ ଜୀବନର କୁଆଡେ 1% ଟେକ 5% ଥିବ ପରିବାର, ନହେଲେ ପରିବାର କିଛି ନାହିଁ। କାହାକୁ ବିବାହ ବିଷୟରେ ଚିନ୍ତା, ଯିଏ ବଞ୍ଚିବେ କେମିତି ଚିନ୍ତା, ଭାରତରେ ସେଇ ଅବସ୍ଥାରେ ଆସିକି ପହଞ୍ଚିଗଲାଣି, ଷ୍ଟେପ୍ ଦେଇଦେଲାଣି, ପାଦ ଦେଇଦେଲାଣି, କାହିଁକି ନା ଭଗବାନଙ୍କୁ ସାଇଡ୍ କରିକି ରଖୁଛି। ସେଥିପାଇଁ ପ୍ରଭୁପାଦ ଯାଇଥିଲେ ବିଦେଶକୁ, ଆଉ ଏଇ ପ୍ରଭୁପାଦ ଯେଉଁମାନେ ଆସୁଛନ୍ତି ବି ଗୋଟେ ସଂସ୍କୃତିରେ, ସେମାନେ ବି ଜାଣିବା ଦରକାର ଆମର ଯୋଉ ଧର୍ମ ଏଇଟା ଗୋଟେ ସାଧାରଣ ଖାଇ ପିଇକି ବଞ୍ଚିବାର ଧର୍ମ ନୁହେଁ। ଇସ୍କନଟା ଏଇଟା ନୁହେଁ ଯେ ଭଲ ଖାଇବା, ଭଲ ପିନ୍ଧିବା, ଭଲ ରହିବା ପାଇଁ ପ୍ରଭୁପାଦ ଏଇଟା ତିଆରି କରିନାହାନ୍ତି, ଏଇଟା ସର୍ବଧର୍ମ ପରିତ୍ୟାଜ୍ୟ ପ୍ରିନ୍ସିପଲ ଉପରେ, ସବୁ ଛାଡ଼ିକି ଆମେ ଭଗବାନଙ୍କର ଶରଣ ଯିବା, ନହେଲେ ସମସ୍ୟାଟା ଆମର କର୍ମଫଳଟା ଯିବନି, କର୍ମଫଳ ନଗଲେ ଯୋଉ ସମସ୍ୟାକୁ, ଭଜନଟା ନଗଲେ କର୍ମଫଳଟା କୁଆଡ଼େ ଯିବ କି, ତୁ ବାବାଜୀ ହେଇଯାଉ କି ଘରେ ରୁହ, କର୍ମଫଳଟା ତ କର୍ମଫଳଟା ନା ନାହିଁ, କର୍ମଫଳଟା ତ କର୍ମଫଳ, ତୁ କର୍ମଫଳଟା ଯିବ କୁଆଡ଼େ, କୁଆଡ଼େ ଯିବନି, ଭଜନ କଲେ ହିଁ କର୍ମଫଳ ଯିବ। ତେଣୁ ଏ ଯୋଉ ଶ୍ରେଷ୍ଠ ଶିକ୍ଷାଟାକୁ ସାଧାରଣ ଲୋକ ବୁଝିପାରିବେନି, ସେଥିପାଇଁ ଯୋଉ କହୁଛନ୍ତି ପରଦାରା ଅଭିମର୍ଷଣ, ପର ସ୍ତ୍ରୀକୁ ଭଗବାନ କାହିଁକି ଆଲିଙ୍ଗନ ଆଦି କଲେ, ଚୁମ୍ବନ ଆଦି କଲେ ରାସଲୀଳାରେ, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରି ଦଉଛନ୍ତି, ତ ସାଧାରଣ ଲୋକ ସାଧାରଣ କଣ ଭାବିବ, ସତ କଥା ଆଉ ଭାଗବତରେ ଏଇଟା କେମିତି ଲେଖା ହେଲା ଭଗବାନ ଗୋଟେ ରାସଲୀଳା କଲେ, କି ସିଏ କୁହନ ଝିଅ କି ସେମାନେ କିଏ, ତୁମେ ଜାଣିଛ ସେମାନେ ସବୁ କିଏ ଥିଲେ, କାହିଁକି ଭଗବାନ ସେମାନେ ରାସଲୀଳା କରୁଥିଲେ, ତମେ କିଏ ବୁଝିବ, ଆଉ ପର ବି କିଏ ନାହାନ୍ତି। ଭଗବାନ ସେଭଳି ହଜାର ଲୀଳା କଲେ ବି କଣ ଦୋଷ ନାହିଁ, କାରଣ ଭଗବାନ ତାଙ୍କ ସହିତ ଲୀଳା କରୁଛନ୍ତି, କ୍ଷତି କଣ ଅଛି। ଭଗବାନ ତୁମେ ଯେତେବେଳେ ତୁମ ସ୍ତ୍ରୀ ସହିତ ରହୁଛ, ସ୍ତ୍ରୀ ପାଖରେ ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତି ହବା ଗୋଟେ ଅବୈଧ ସମ୍ପର୍କ, ଏ ଯୋଉ ଅବୈଧ ସ୍ତ୍ରୀ ସଙ୍ଗ ଲେଖା ଏଇ ଚାରିଟା ନିୟମ ଭିତରେ, ଅବୈଧ ଅର୍ଥ ନୁହେଁ ଯେ ପର ସ୍ତ୍ରୀ, କେବଳ ପର ସ୍ତ୍ରୀ ତ ପର ସ୍ତ୍ରୀ ସହିତ କୌଣସି ପ୍ରକାର ସମ୍ପର୍କ ରଖିବାଟା ଅବୈଧ, ନିଜ ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ ହବା ଏଇଟା ବି ଅବୈଧ। ବିବାହ ହବାର ଅର୍ଥ ନୁହେଁ ଯେ ତୁମ ସ୍ତ୍ରୀ ତୁମେ କେବଳ ଭୋଗ କରିବା ପାଇଁ ଆସିଛନ୍ତି, ନାହିଁ ସେଟା ବି ଅପରାଧ, କାରଣ ସେ ଗୋଟେ ଜୀବ, ସେ ଆତ୍ମା। ବିବାହ କାହିଁକି କହୁଛୁ, ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପିତୃପିଣ୍ଡମ ପ୍ରୟୋଜନମ, ପୁଅଟେ ମୋର ଦରକାର ଯିଏ ପିତୃପୁରୁଷକୁ ପିଣ୍ଡ ଦବ, ବିବାହ ସେଥିପାଇଁ ହଉଛି, ପୁତ୍ରାର୍ଥେ କେବଳ ପୁତ୍ର ପାଇଁ, ସନ୍ତାନ ପାଇଁ, ଅନ୍ୟ ସମୟରେ ତୁମେ ତା ସହିତ ସମ୍ପର୍କ ରଖିପାରିବନି, କି ମାନୁଛି ସେ ନିୟମ, ତାହେଲେ କଣ ହବ ତୁମର ଗଦିଟା କଣ ହବ, ସେଟା ବି ଅବୈଧ। ଲୋକ ଯୋଉ କହୁଛନ୍ତି ଭଗବାନ ପର କାମ କଲେ, ତୁମେ ବି ଅବୈଧ କାମ କରୁଛ, ଯଦି ଭାଗବତ ଦୃଷ୍ଟିରୁ ଧରାଯିବ, ଆମ ଆଚାର୍ଯ୍ୟମାନେ ପୁରା ଷ୍ଟ୍ରିକ୍ଟ ଲେଟ୍ ଜିନିଷଟା କହିଛନ୍ତି, ଯୋଉଟା ଆଜିକାଲି ଖୋଲି କହିପାରିବନି, କହିଲେ ଲୋକ ଖରାପ ଭାବି, ଭକ୍ତ ବି ଖରାପ ଭାବି, ନାଇଁ ନାଇଁ ଏ ଯୋଉ ଇଲିସିଟ ସେକ୍ସ ଯୋଉଟା ଇଂଲିଶରେ କୁହାଯାଉଛି, କଣ ଅବୈଧ ସମ୍ପର୍କ, ନିଜର ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତି ହବାଟା ବି ସେଟା ନାହିଁ, ସେଟା ତୁମେ ହେଇପାରିବେ, କାରଣ ଭୋଗ କେହି କିଛି କରିପାରେନି, ନହେଲେ ଯଦି ଭୋଗ କରିବାର ଥିଲା ତାହେଲେ ବିବାହ କାହିଁକି ହେଲା, ବିବାହଟା ଯୋଉ ହେଲା ପୁଣି ଯଜ୍ଞ କାହିଁକି ହେଲା, ଦେବତାମାନଙ୍କୁ କାହିଁ ଆହ୍ୱାନ କରାହେଲା, ଜାଣିବା ଦରକାର, ଆଉ ଲୋକ ତାକୁ କି ଜାଣନ୍ତିନି, ସେ ଭଗବାନ ଉପରେ ଦୋଷ ଦେଇଦେବେ, ଭଗବାନ ଆରେ ଭଗବାନ ତୁମର ଦୋଷ ରହୁଛି, ତୁମେ ବିବାହ ହେଲେ ବି ତୁମର ଦୋଷ, ଭଗବାନ ନୀତି ନିୟମରେ ବିବାହ ନ ହେଇକି ଜଗତର ତାଙ୍କର କୌଣସି ଦୋଷ ନାହିଁ, କାହିଁକି ନା ସିଏ ନିଜେ ଜଗତର ଉପରେ ସବୁ ଜୀବ ହୃଦୟରେ ସିଏ ରହିଛି, ତାଙ୍କର କଣ ତୁମେ ଦୋଷ ଦେଖିବ, କେମିତି ତୁମେ ଦୋଷ ଦେଖିପାରିବେ, କୌଣସି ଭଗବାନ ଭୁଲ କରିନାହାନ୍ତି, ଶହଶହ ଏଭଳି ପ୍ରମାଣ ଦିଆଯିବ, ଶହଶହ ପ୍ରମାଣ ଦିଆଯିବ, ଆଉ କୌଣସି ଗୋପୀମାନଙ୍କର ବୟସ କେତେ ଥିଲା, 7 ବର୍ଷ 8 ବର୍ଷ, ସେମାନେ ଯୁବତୀ ଥିଲେ ବି ତାଙ୍କର ସର୍ବଧର୍ମ କିଛି ନଥିଲା, ଯେମିତି ଗୋଟେ ନାରୀର ଶୁଚି ଅଶୁଚି ହୁଏ ରଜସ କଳା ସେମାନେ ହୁଅନ୍ତି, ଗୋପୀମାନେ କେହି ନୁହନ୍ତି, ସବୁ ସବୁ ପ୍ରମାଣ ଦିଆଯିବ ଶାସ୍ତ୍ର, ତାକୁ କଣ ଲୋକ ଜାଣିଛନ୍ତି, ଜାଣିନାହାନ୍ତି। ଆରେ ନାରୀ ସେ ତୁମର ଭଳିଆ ନାରୀ, ଏ ମଳମୂତ୍ର ଦେବତାମାନଙ୍କର ବା ମଳମୂତ୍ର ନାହିଁ, ତୁମର ମଳମୂତ୍ର କଫ ବାତ ପିତ ଏ ରଜ ବୀର୍ଯ୍ୟ ଏଗୁଡାକ ସ୍ୱର ନା ଆଉ କଣ ଅଛି? ଦେବତାମାନଙ୍କର ବି ନାହିଁ, ଦେବତାମାନଙ୍କର ସ୍ୱରର ତାର କୌଣସି ମଳ ବାହାରେ ନା, ଏ ସ୍ୱେଟିଂ କଣ କୁହନ୍ତି, ଝାଳ ନାହିଁ, ମଳମୂତ୍ର ନାହିଁ ତାଙ୍କ ସ୍ୱର। ସେମାନେ କଣ ଅମୃତ ପାନ କରିବେ? ସବୁ ଅମୃତ ପାନ କଲା ପରେ ସେଗୁଡ଼ିକ ସବୁ ବାୟୁରେ ମିଶିଯିବ, ତାଙ୍କ ଦେହର ଯେତେ କଣ କୁହାଯିବ, ଯେତେ ଆବର୍ଜନା ଜିନିଷ ଯାହା କୁହାଯାଏ, ପ୍ରଡକ୍ଟ ଯୋଉଡ଼ାକ ବାଇ ପ୍ରଡକ୍ଟ ଗୁଡା ସବୁ ଜଳରେ ମିଶିଛି ଏବେ ବାୟୁରେ ମିଶିଛି। ଭଗବାନଙ୍କର ଅଦ୍ଭୁତ ସୃଷ୍ଟି, ମଣିଷ କଣ ଭାବୁଛୁ ମୁଁ ଯେମିତିକା ସମସ୍ତେ ସେମିତି ହବା, ଆମେ ଖାଇବା ଖାଇଲା ପରେ ସେ ସବୁ ଝାଡ଼ା ଝପଟ ଯିବ, ସେ ଝାଡ଼ା ବି ଗନ୍ଧ, ଯୋଉଠି ଝାଡ଼ା ଯିବ ବି ସେଠି ଜୀବାଣୁ ହେବେ, ସେ ପରିବେଶକୁ ବି ଦୂଷିତ କରିବ, ସେ ପୁଣି କୋଉଥିରେ ମିଶିବ, ମାଟିରେ ମିଶିଯାଉଛି ନା ମଳ ଗୁଡାକ, ମଳଟା ମାଟିରେ ମିଶୁଛି, ସମସ୍ତେ ମଳ କଣ ମାଟିରେ ମିଶୁଛି, ସମସ୍ତେ ଆହାର କରୁଛନ୍ତି, ଆହାର ହିସାବରେ ତାଙ୍କ ସ୍ୱର ଇଏଟା ଏଇ ବ୍ରହ୍ମାଣ୍ଡରେ ସ୍ୱର୍ଗର ବି ନାହିଁ। ଆଉ ଉପର ଲୋକ କଥା କଣ କହେ, ସ୍ୱର୍ଗରେ କିଛି ମଳ ନାହିଁ, ସ୍ୱର୍ଗରେ ଦେବତାମାନେ ଯାହା ଭୋଜନ କରିବେ ସବୁ ବାୟୁରେ ମିଶିଯିବ ତାଙ୍କ ଦେହରେ ବାଇ ପ୍ରଡକ୍ଟ। ବୃକ୍ଷମାନେ କେତେ ଖାଉଛନ୍ତି ଭାବିଲେ, ବୃକ୍ଷ ପବନ ପବନ ନଉଛନ୍ତି ନା ନାହିଁ, ପାଣି ନଉଛନ୍ତି ନା ନାହିଁ, ଚେରରେ ସୂର୍ଯ୍ୟକିରଣ ନଉଛନ୍ତି ନା ନାହିଁ, ଏତେ ମୋଟା ହଉଛନ୍ତି, ଏ ସିଏ ଖାଉଛନ୍ତି ନା ନାହିଁ, ଖାଉଛନ୍ତି, ତାହେଲେ ସେ ମଳତ୍ୟାଗ କରୁଥିବେ କି ନାହିଁ, ତାଙ୍କର ଯାହା ବାଇ ପ୍ରଡକ୍ଟଟା ଯୋଉଟା ପ୍ରତ୍ୟେକ ଜୀବ ଖାଉଛି ମାନେ ଗ୍ରହଣ କରୁଛି ମାନେ ବୃଦ୍ଧି ହଉଛି ମାନେ ତା କିଛି ବାଇ ପ୍ରଡକ୍ଟ ଥିବ, ଯୋଉଟା ଆବର୍ଜନା ବୋଲି ଆମେ, ସେଟା କେଉଁଠି ସେଟା ଭୂମିରେ ମିଶି ଯାଉଥିବ, ମାଛ ଯୋଉ ଜଳ ଭିତରେ ଅଛନ୍ତି ସେ ଖାଉଛନ୍ତି ନା ନାହିଁ, ଆଉ ମଳତ୍ୟାଗ କରୁଛନ୍ତି ନା ନାହିଁ, ସେ କୁଆଡେ ଯାଉଛି, ଆଉ ତାହେଲେ ଟନ୍ ଟନ୍ ମାଛ ଅଛନ୍ତି, ତାହେଲେ ମାଛ ମଳରେ କଣ ସମୁଦ୍ର ଅପରିଷ୍କାର ହେଇଗଲାଣି, କୁହ ମତେ, ଲୋକ ମାଛ ଛାଡୁଛନ୍ତି କୋଉଠି ପୋଖରୀରେ, ଯେତେ ମାଛ ରହିବେ ଜଳ ସେତେ, ଦେଖ ତୁମେ ତୁମେ ମାଛ ଖାଇଲେ ଆମିଷ, କିନ୍ତୁ ମାଛ ଜଳ ଖାଉଛନ୍ତି, ସେ ଜଳରେ ଥିବା କୀଟ ଖାଉଛନ୍ତି, ସେ ସେଠି ମଳତ୍ୟାଗ କରୁଛନ୍ତି, ସେ ଜଳ ଶୁଦ୍ଧ, ତୁମ ବିଜ୍ଞାନ କଣ କାମ କରିବ, ମ ତୁମ ବିଜ୍ଞାନ କାନ ମୋଡ଼ିକି ଛଡ଼ା ହବ ଭଗବାନ ପାଖରେ ଧର୍ମ ପାଖରେ, ଦେଖୁନ ତୁମେ ସେ ସେ ମାଛ ସେ ମଳ ତ୍ୟାଗ କରୁଥିବ ନା ନାହିଁ, ସେ ଜଳ ଦେଖ ହଜାର ହଜାର ମାଛ ଥିବେ, ସେ ଜଳ ଯେତେ ମାଛ ଛାଡ଼ିବ ଜଳ ହଉଛି, ଆଉ ସେ ମଳ ତାଙ୍କର ମଳ ଗୁଡା କୁଆଡେ ଗଲା, ସବୁ ଯୁକ୍ତି ଦ୍ୱାରା ତୁମେ ଭାବନି ପାରିଦବ, ଏ ସବୁ ଜିନିଷ ଯୁକ୍ତିର ଉର୍ଦ୍ଧ୍ୱ ରହୁଛି ଭଗବାନ। ଆଉ ଭଗବାନ ଯେ ଧର୍ମଟା ଯେ ଆମେ ଅନ୍ଧ ଭାବରେ କେହି ଗ୍ରହଣ କରିଦେଇଛି ତା ନୁହେଁ, ଧର୍ମରେ ବି ଅସ୍ତ୍ର ଅଛି, କଥା ବି ତୁମେ କହିପାରିବେ, କଥା ବି କହିପାରିବେନି ଅନ୍ଧ, ତୁମେ ଯେତେ ପ୍ରକାର ଯୁକ୍ତି କର ତା ସେ ଯୁକ୍ତିର ଉତ୍ତର ଅଛି, କେବେ ବି ତୁମେ ଭଗବାନଙ୍କୁ ଦୋଷ ଦେଇପାରିବେ, ତେଣୁ ଏ ସ୍ୱର୍ଗ ଲୋକରେ ମଳ ନାହିଁ। ଏବଂ ଏଇ କଥା କହୁଥିଲା ଯେ ନାରୀମାନଙ୍କର ଯୋଉ ଧର୍ମ ସବୁ ରହିଛି, ଶାରୀରିକ ଧର୍ମ ଯୋଉଟା ରହିଛି ସେଇଟା ସବୁ ସ୍ୱର୍ଗ ଲୋକରେ ବି ନାହିଁ, ସ୍ୱର୍ଗ ଲୋକର ଦେବତାମାନେ କେବଳ ଜୀବନ ସାରା ଭୋଗ କରିବେ, ଯଦି ଇଚ୍ଛା କରିବେ ଯେତେଥର ଇଚ୍ଛା କରିବେ ସେମାନେ ପୁରୁଷ ସ୍ତ୍ରୀ ସଙ୍ଗମ କରିପାରନ୍ତି, ତାଙ୍କ ସନ୍ତାନ ହବନି, କେବଳ ଶେଷ ଅବସ୍ଥାରେ ଗୋଟିଏ ସନ୍ତାନ ହବ। କୁହ ତୁମେ ତୁମ ବିଜ୍ଞାନ କଣ, ଯାଇକି ସେଠି ଟେଷ୍ଟ କରିକି ଆସ, ଯାଇକି ସେ ନାରୀମାନଙ୍କୁ କି ସ୍ୱର୍ଗର ନାରୀମାନଙ୍କୁ, ଚନ୍ଦ୍ର ଲୋକ ଯାଇ ପାଗଳ ହଉଛ ତୁମେ, ଜାଣ ଦେଖି ତୁମେ ଟେଷ୍ଟ କଲ, ଆମେ ଭାଗବତରୁ ବୁଡ଼ି କହୁଛୁ, ସେମାନେ ତାଙ୍କର ଗୋଟିଏ ସନ୍ତାନ କେବଳ ଇଚ୍ଛା କରେ ଲାଷ୍ଟ, ତାଙ୍କ ସରସ୍ୱତୀ ତିଆରି କରାହେଇଛି। ଆଉ ବୈକୁଣ୍ଠରେ ବା ଗୋଲକ ବୃନ୍ଦାବନ ଯୋଉ ନାରୀମାନେ ଅଛନ୍ତି, ତାଙ୍କର କୌଣସି ଏ ଜଗତର ନାରୀ ବା ସ୍ୱର୍ଗର ନାରୀ କୌଣସି ଧର୍ମ ସହିତ ସବୁ ସଚେତନ ନବ, ଦେଖିବା ପାଇଁ ହେଲେ କଣ, ଦେଖିବା ପାଇଁ କଣ ମିଶ୍ରି ଚିନି ଆଉ ଫିଟିକିରି ଲୁଣ ସବୁ ସମାନ ନା କଣ, ସୋଡ଼ା ସୋଡ଼ାକୁ ପେଶିଦବ, ଲୁଣକୁ ପେଶିଦବ, ଗ୍ରାଇଣ୍ଡିଂ କର, ଦୁଇଟାକୁ ଗୋଟେ ଜାଗାରେ ରଖିଦବ, କଣ ସମାନ ଦେଖା, ମିଶ୍ରିକି ପେଶିକି ରଖିଦବ, କଣ ଦେଖିକି ତୁମେ କହିଦଉଛ ନା କଣ? ପରୀକ୍ଷିତ ସେ ପ୍ରଶ୍ନଟା ପଚାରିଲେ, ସେ ଉତ୍ତର ଦେଲେ କିଏ, ସୁଖଦେବ କହିଲେ, ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରଣଂ ଚ ସାହସଂ ତେଜିଆ ତେଜିଆ ସାମ୍ନ ଦୋଷାୟ ବର୍ଣ୍ଣେ ସର୍ବଭୂତୋ ଯଥା। ସୁଖଦେବ କହିଲେ, ହେ ରାଜନ, ଅଗ୍ନି ସର୍ବଭୁକ ହୋଇ ବା ସର୍ବଭୋଜନକାରୀ ହୋଇ ଯେଭଳି ଦୋଷ ଭାଗ୍ୟ ହୁଅନ୍ତି ନା, ସମର୍ଥବାନ ତେଜସ୍ୱୀ ପୁରୁଷମାନେ ମଧ୍ୟ ସେପରି ଧର୍ମ ମର୍ଯ୍ୟାଦା ଲଙ୍ଘନ ଓ ସ୍ତ୍ରୀ ଦର୍ଶନ ଆଦି ଦୃଷ୍ଟ ହେଲେ ମଧ୍ୟ ତା ଦୂଷଣ ନୁହେଁ। ସାଙ୍ଗେ ସାଙ୍ଗେ ଯୁକ୍ତି ଦେଲେ, ସେ କହିଥିଲା ଧର୍ମ ସ୍ଥାପନ କରିବା ପାଇଁ ଆସିଥିଲେ, ଏଠି ଧର୍ମକୁ ଭାଙ୍ଗିଦେଲେ କେମିତି, ପରସ୍ତ୍ରୀ ସହିତ କେମିତି ନୃତ୍ୟ କଲେ, ଆଲିଙ୍ଗନ ଆଦି କଲେ, ସେଠି ଉତ୍ତର ଦଉଛନ୍ତି। ସାଧାରଣ ଜଗତର ଯୋଉ ନିୟମଟା ଅଛି, ସାଧାରଣ ବ୍ୟକ୍ତିର ପାଖରେ ଯୋଉ ନିୟମଟା, ଏ ଜଗତର ମୁଁ ନିୟମ ତୁମକୁ ଦେଖେଇବି କେତେଟା ନିୟମ, ଆମ ଆମ ନିୟମଟାକୁ ଆମେ ଭଗବାନ ପାଖରେ ପହଞ୍ଚି ପାରି ପକେଇ ପାରିବାନି। ଏ ଯୋଉ ଟୁଲ୍ ଗେଟ୍ ହେଇଛି ନା ନାଇଁ ବାବୁଲେ, ଟୁଲ୍ ଗେଟ୍ ହେଇଛି, ଟୁଲ୍ ଗେଟ୍ ଯାଇଛ, ଟୁଲ୍ ଗେଟ୍ ପଢିଛ ସେ ଯୋଉ ଲେଖା ହେଇଛି କାହାର କେତେ ଟଙ୍କା ଦେବେ, ତାପରେ ଆଉ ଗୋଟେ ପଟରେ କଣ ଲେଖା ହେଇଛି? ନାଇଁ ନାଇଁ, ମୁଁ ଯୁଆଡେ ଯାଏ ଦେଖେ, ସବୁ ଦେଖେ, କୋଉଠି କଣ ଲେଖା ହେଇଛି, କାହିଁକି ଲେଖା ହେଇଛି, କଣ ବୁଦ୍ଧି ଖର୍ଚ୍ଚ କରେ, କେଉଁ 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 ମାନଙ୍କୁ ଫ୍ରି ଛଡା ହଉଛି, ଆମ୍ବୁଲାନ୍ସ ଫ୍ରି, ମିନିଷ୍ଟର ତା ଭିତରେ ଦେଖିବ ଫ୍ରି ଲେଖା ହେଇଛି, ମୁଁ ସେଇଟାକୁ ଦେଖି ଚିନ୍ତା କରେ। ଦେଖ କୋଟି କୋଟି ଟଙ୍କା, ତା ଦରମା MLMP ର ଦରମା କେତେ, 60,000 ଲକ୍ଷେ ବର୍ତ୍ତମାନ ଧରିଲାନି ନା କଣ, 60,000-70,000 ମାସକୁ, ତାପରେ କଣ ତାର ଆଉ କଣ ଥିବ ପକେଟ ମନି, ତୁମେ ମୁଁ ଦେହଟା ଜାଣିନି କାହିଁକି କାହା ବିଷୟରେ ମୁଁ କିଛି କହିବି, ତୁମେ ଜାଣିଥିବ 60,000 ଟଙ୍କା ଦରମା, ସରକାର ଗାଡି, ତୁମେ ଗଲେ ଟୁଲ୍ ଟ୍ୟାକ୍ସରେ ଗୋଟେ ଗାଡି ଭଡ଼ା କରିକି ତୁମେ କଣ କହିବ, ମୁଁ ଆଜ୍ଞା ଗରିବ ଲୋକ ମତେ ଛାଡ଼ିଦିଅ 40 ଟଙ୍କା, ଛାଡ଼ିବେ ତ ସେ 60,000 ଟଙ୍କା ଦରମା ପାଉଛି, ଚାଷୀ ଗୋଟେ ଗଲେ ଛାଡ଼ିବେ ସେ 60,000 ଦରମା ପାଉଛି, ତା କଣ କରାହବ, MLA ଗାଡି ମାନେ ଆଗେ ଆଗେ ଟେକିଦେବେ, ପୁଣି ସମସ୍ତଙ୍କୁ ସାଇଡ୍ କରିଦେବେ, ତାଙ୍କ ଆଗରେ ପୁଣି ପୋଲିସ ଯିବ, ତୁମକୁ ପୋଲିସ ବାଡ଼େଇଲେ ଡାକିଲେ ଫୋନ କଲେ, ତୁ ଫୋନ କରିକି ଡାକିଲେ ଥାନାରେ ବସିଲେ ବି ବାବୁ ପାଖରେ ଶୁଣିବେନି, ତାଙ୍କ ଆଗରେ ପୋଲିସ ଯିବ, ତୁମେ କହୁନା ମୁଁ ତାକୁ ଭୋଟ ଦେଇଥିଲି, ସିଏ ଆଜି ଗାଡିରେ ଏମିତି ବୁଲୁଛି, ତା ଆଗରେ ପୋଲିସ ଯାଉଛି, ମତେ ମତେ ବାଡ଼ିଲା ବେଳକୁ ପୋଲିସ ଆସୁନି, ତ ମତେ ଶୁଣିବ, ଏଇ ଜଗତର ତୁମେ ଦେଖ ନିୟମ କେମିତି କେମିତି ଅନ୍ତର, ଜଣଙ୍କର ଶକ୍ତି ରହିଛି ମାନେ ସେ ସାଧାରଣ ବ୍ୟକ୍ତି ଠାରୁ ଉଚ୍ଚର ରହିଲା, ତୁମେ ତା ସହ ତୁଳନା କରିପାରିବନି, ଆଉ ତୁମେ କିଛି ତୁଳନା କରିପାରିବ, ସବୁ ନିୟମ ଅଛି, ସବୁ ନିୟମ ପାର ତାଙ୍କ ପାଖରେ, ବଡ ବଡିଆ ଲୋକ ତାଙ୍କୁ ତୁମେ କଣ କହିବ, ତୁମେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଯୁଆଡେ ଯାଉଛନ୍ତି, କୁଆଡେ ଯାଉଛନ୍ତି, ତାଙ୍କର ସ୍ୱତନ୍ତ୍ର ଫ୍ଲାଇଟ, ତାଙ୍କ ଫ୍ଲାଇଟ ସ୍ୱତନ୍ତ୍ର, 100,000 କୋଟି ଟଙ୍କା ସେ ଖର୍ଚ୍ଚ କରୁଛନ୍ତି, 100,000 କୋଟି ଟଙ୍କା ଖର୍ଚ୍ଚ ହଉଛି ଖାଲି ତାଙ୍କର ଟ୍ରାଭେଲିଂରେ, କଣ ସେ ଆମେରିକା କଣ ଆମେରିକା ଆମେରିକା ଯାହା ଯାଉଛନ୍ତି କଣ ଏୟାର ଇଣ୍ଡିଆରେ ବସିକି ନା କୋଉ ଫ୍ଲାଇଟରେ ବସିକି, ତାଙ୍କ ସ୍ୱତନ୍ତ୍ର ଫ୍ଲାଇଟ ଏଇଠୁ ସେଠିକି ଯିବ, ତା ଦେହରେ ପୁଣି କେତେ ତେଲ ଖର୍ଚ୍ଚ, ତା ଦେହରେ କେତେ ଲୋକ ଯିବେ ସବୁ, ତୁମେ କହୁନା ମୁଁ ଭୋଟ ଦେଇଥିଲି ଆମ ଭୋଟ ପାଇକି ସିଏ ବୁଲିବ ଗୋଟେ ସ୍ୱତନ୍ତ୍ର ଫ୍ଲାଇଟରେ, କହୁନା ତୁମେ କିଏ ଶୁଣିବେନି, କାରଣ ପାୱାର ଅଛି ଗୋଟେ ସାଧାରଣ ବ୍ୟକ୍ତିର, ଯେତେବେଳେ ପାୱାରଟା ହେଇଯାଉଛି ତାର ଶକ୍ତି କିଛି ଆସିଯାଉଛି, ତା କତରେ କିଛି ସ୍ୱତନ୍ତ୍ରତା ରହୁଛି, ସ୍ୱତନ୍ତ୍ରତା ରହୁଛି, ଆଉ ଏଇ ତୁମେ ଗାଁ ଲୋକ ଏଇ ଯୋଉ ସରପଞ୍ଚ ହଉଛନ୍ତି, ଗାଁ ଲୋକଙ୍କ ଉପରେ ଭୋଟ ନଉଛ ନା ନାହିଁ, ସେ ସରପଞ୍ଚ ହେଇଗଲା ପରେ ତାଙ୍କର ଗୋଟେ ଶକ୍ତି ଆସିଲା, ସେ ଏତିକି ଏତିକି ଲକ୍ଷ ଟଙ୍କା କାର୍ଯ୍ୟ କରିପାରିବେ, ଏତିକି ଲୋକ ଏଇ ଜିନିଷଟା ମୀମାଂସା କରିପାରିବେ, ଏଠି ଏଠି ସାଇନ୍ ଦେଇପାରିବେ, ଅଛି ନା, ତେଣୁ ଯୋଉମାନେ ତେଜସ୍ୱୀ ହୁଅନ୍ତି ସେମାନେ ଧର୍ମର, ଆମ ପାଖରେ ଯୋଉ ଧର୍ମଟା ଲାଗିବ, ମୁଁ ଏଇ ଉଦାହରଣଟା କାହିଁ ଦଉଥିଲି, ଆମ ପାଖରେ ଯୋଉ ଧର୍ମଟା ଲାଗିବ ତାଙ୍କ ପାଖରେ ସେ ଧର୍ମଟା ଲାଗିପାରିବେ, ସାଧାରଣ ମାନବ ପାଖରେ ଯୋଉ ଧର୍ମଟା ଲାଗୁଛି ମହାପୁରୁଷ ମାନଙ୍କ ପାଖରେ ଲାଗିବ, ଲାଗିପାରିବେ, ଏଠି ସେ ଉଦାହରଣ ଦଉଛନ୍ତି, ପ୍ରଜାପତି ଇନ୍ଦ୍ର ସୋମ ବିଶ୍ୱାମିତ୍ର ଆଦି ନାମ, ଏ ଚାରି ଜଣଙ୍କ ନାମ କହିଲେ, କହିଲେ ଭଗବାନଙ୍କୁ ଛାଡ଼ ମ, ଭଗବାନ ଆଡୁ କାହିଁକି ନଉଛୁ, ଭଗବାନ ଭୁଲ କଣ କରେ ଠିକ କଲେ କଣ, ଦେଖ ଭୁଲ କରିବା ଠିକ କରିବା ଲୋକ ଏମାନଙ୍କର ବି ଯଦି ଧର୍ମ ବ୍ୟତିକ୍ରମ କରନ୍ତି ତାଙ୍କର ଦୋଷ ଲାଗିବନି, କିଏ କିଏ, ବ୍ରହ୍ମା ପ୍ରଜାପତି, ବ୍ରହ୍ମା କଣ ଭୁଲ କରୁନାହାନ୍ତି, ବ୍ରହ୍ମାଜୀ କିଛି ଭୁଲ କରିଥିଲେ ବି ତାଙ୍କ ଦୋଷ ଲାଗିବନି, ଏଠି କହିଲେ ବ୍ରହ୍ମା କିଏ କିଏ, ପ୍ରଜାପତି ଇନ୍ଦ୍ର ସୋମ, ସୋମ କିଏ, ଚନ୍ଦ୍ର, ଇନ୍ଦ୍ରଙ୍କର କଣ ଭୁଲ, ଆଉ ସେ ବିଷୟରେ କିଛି କହିବି, ଜାଣିଥିବ ତୁମେ ଇନ୍ଦ୍ର କଣ କରିଛନ୍ତି, ଚନ୍ଦ୍ର କଣ କରିଛନ୍ତି, ବ୍ରହ୍ମା କଣ କରିଛନ୍ତି, ଆଉ ବିଶ୍ୱାମିତ୍ର ଆଦିନାମ ତଚ୍ଚ ତେସମ ତେଜସ୍ୱୀ ନାମ, ଏମାନେ ସବୁ ତେଜସ୍ୱୀ ପୁରୁଷ, ଏମାନଙ୍କର ଦୋଷକୁ ବି ଧରାଯିବ, ଦୋଷଟା ଆମ ଦୃଷ୍ଟିରେ ଆମ ଆମ ହିସାବରେ ଆମେ କହୁଛେ ଏଇଟା ଦୋଷ, ତାଙ୍କର ଯୋଉ ଶକ୍ତି ରହିଛି ତାଙ୍କ ଶକ୍ତି ହିସାବରେ ସେଇଟା କିଛି ଦୋଷ ନୁହେଁ, ଏଠି ସେ କଥା ସେ କହିଲେ, ଧର୍ମ ବ୍ୟତିକ୍ରମ ଦୃଷ୍ଟମ ଈଶ୍ୱରଣାମ ଚ ସାହସମ ତେଜିଆସମ ନ ଦୋଷାୟ ବର୍ଣ୍ଣେ ସର୍ବଭୂତ ଯଥା, ଉଦାହରଣ ଦେଲେ ବର୍ଣ୍ଣେ ତେଜିଆନ ପୁରୁଷ ମାନେ କେମିତି ତାଙ୍କର ତପ ଯୋଉ ରହିଛି, ତେଜ ଯୋଉ ରହିଛି, ତେଜ ବଳରେ ସେ ସବୁ ଧ୍ୱଂସ କରିଦେବେ, ଗୋଟେ ଉଦାହରଣ ଦେଲେ ବର୍ଣ୍ଣି ଅଗ୍ନି, ଅଗ୍ନି ପିଚୁ ଦେଖିଛ ନା, ପିଚୁ ଯୋଉ ରାସ୍ତା କାମ ହଉଛି କେତେ ଧୂଆଁ ବାହାରୁଛି ପୋଡ଼ିଲା ଆଡ଼କୁ, କେମିତି ଗନ୍ଧ ହଉଛି, କେତେ ଧୂଆଁ ବାହାରୁଛି, ତାକୁ ବି ଭୋଜନ କରୁଛ ନା ନାହିଁ, ଅଗ୍ନି ତାକୁ ପୋଡ଼ି ଦଉଛ ନା ନାହିଁ, କାଠକୁ ପୋଡ଼ୁଛ ନା ନାହିଁ, କୋଇଲାକୁ ପୋଡ଼ୁଛ ନା ନାହିଁ, କିରୋସିନିକୁ ପୋଡ଼ୁଛ ନା ନାହିଁ, ପେଟ୍ରୋଲ, ମଣିଷ ସମସ୍ତଙ୍କୁ ଭୋଜନ କରୁଛ, ଅଗ୍ନି ଅପବିତ୍ର ହେଇଯିବେ। ସୂର୍ଯ୍ୟ, ସୂର୍ଯ୍ୟ କଣ କରୁଛନ୍ତି, ସବୁ ଜାଗାରେ ମଳ ମୂତ୍ର, ସମୁଦ୍ର, ନଦୀ, ପୁଷ୍କରଣୀ ସବୁଆଡେ ପଡୁଛନ୍ତି। ସିଏ ଯୋଉଠି ପଡୁଛନ୍ତି ସେ ବସ୍ତୁର ଦୋଷଟା ଯାଉଛି, ସିଏ ଦୋଷୀ ହଉନାହାନ୍ତି, ସିଏ ଅପରେ ସିଏ କହନ୍ତି ସିଏ ମହିଳା ହଉନାହାନ୍ତି, ସିଏ ଶୁଦ୍ଧ ହେଇଯାଉଛି, ସିଏ ଶୁଦ୍ଧ କରିଦଉଛନ୍ତି। ମଳଟାକୁ ମଳରୁ ଜଳ ନଉଛନ୍ତି, ତାକୁ କୁହାଯାଇଛି ମଳ ଜଳ ବୋଲି, ନା ମଳରୁ ଜଳ ଯାଉନି, ହଁ ଡ୍ରେନ୍ ପାଣିରୁ ଜଳ ଯାଉନି, ସୂର୍ଯ୍ୟ ନଉଛନ୍ତି ନା ନାହିଁ, ସେ ପୁଣି ତାକୁ ଫିଲ୍ଟର କରି ପଠେଇ ଦଉଛି ନା ଆମେ ତାକୁ ପିଉଛି। ସୂର୍ଯ୍ୟ କଣ ଅପରିଷ୍କାର ହେଇଗଲାଣି, ଏତେ ଦିନ ଫିଲ୍ଟର କରି କରି ଫିଲ୍ଟର କି ତୁମର ୱାଟର ଫିଲ୍ଟର ଚେଞ୍ଜ କରୁଛ ବା କଣ, ଏଟା ୱାଟର ଭିତରେ ଆକ୍ୱାଗାର୍ଡ ନା କଣ ଲଗେଇଛ, ତା ଭିତରେ ଗୋଟେ କଣ ଲାଗିଛି, ତାକୁ ଚେଞ୍ଜ କରାହବ, କଣ ହେଟା କୁହାହବ, ଫିଲ୍ଟର ତା ଫିଲ୍ଟରଟା ଜାମ୍ ହେଇଗଲା, ପାଣି ଛାଣି 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 ଛାଣି, ସୂର୍ଯ୍ୟଙ୍କର ଯୋଉ ସୂର୍ଯ୍ୟ ଛାଣିଲେଣି ଏତେ ଦିନ, କଣ ଜାମ୍ ହେଇଗଲାଣି, ସେ କାହାକୁ ଫୋନ କରି କହିଲେଣି ପ୍ରଧାନମନ୍ତ୍ରୀ କି ଆଜ୍ଞା ମୁଁ ବହୁତ ଛାଣିଲେଣି, ମତେ ଚେଞ୍ଜ କର ମୋ ଫିଲ୍ଟରଟା, କହୁଛନ୍ତି କାହାକୁ ତେଜିଆନ ଦୋଷାୟ, ଏମାନେ ଏମାନେ ଦୋଷ ଲାଗି, ତେଜିଆନ ପୁରୁଷଙ୍କର କଣ ଦୋଷ ନାହିଁ, ଏମାନଙ୍କୁ ସାଧାରଣ ଲୋକ ଲୋକଙ୍କ ଭଳି ଜ୍ଞାନ କରିବା ଉଚିତ ନାହିଁ, ଯଦି ସେମାନେ କିଛି କରୁଛନ୍ତି ବି ଆମ ଆମ ଦୃଷ୍ଟିରେ ସେଟା ଦୋଷ। ଉଦାହରଣ ଦଉଛନ୍ତି ଚକ୍ରବର୍ତ୍ତୀ କହୁଛନ୍ତି, କୃତସ୍ୟ ଅପି ଧର୍ମସ୍ୟ ଫଲମ ଈଶ୍ୱରଣାମ ଅପି ନ ଭବେତ୍ କିମୁତ ପରମେଶ୍ୱରସ୍ୟ, କହିଲେ ଆରେ ପରମେଶ୍ୱରଙ୍କ କଥା କାହିଁକି ତୁମେ ଯାଉଛ, ଆଗେ ଈଶ୍ୱରଙ୍କ କଥା କୁହ, କିମୁତ ପରମେଶ୍ୱର କିମୁତ କୈମୁତିକ ନ୍ୟାୟରେ କହୁଛନ୍ତି, କୃତସ୍ୟ ଅପି ଅଧର୍ମସ୍ୟ ଫଲମ ଈଶ୍ୱରଣାମ ଅପି ନ ଭବେତ୍, ଦେବତାମାନେ ଯଦି ଅଧର୍ମ ବି କରନ୍ତି, ଦେବତା ଅଧର୍ମ କରୁନାହାନ୍ତି, ସେମାନଙ୍କ ଦୋଷ ଲାଗିବ କିମ୍ ପରମେଶ୍ୱର, ପରମେଶ୍ୱରଙ୍କ କଥା ଛେଡ଼ି କାହିଁ ଯାଉଛୁ, ଉପରୁ କାହିଁ ଯାଉଛୁ, ତାଙ୍କ ଦୋଷ କିଛି ଲାଗିବ। ଏଠି ଉଦାହରଣ ଦଉଛନ୍ତି ନା କହୁଛନ୍ତି, ତସ୍ୟତି ପ୍ରଶ୍ନ ଉତ୍ତରମ ଆହ ଧର୍ମେତି ଷଢ଼ୀ, ବର୍ତ୍ତମାନ ଯୋଉ ଆରମ୍ଭ କଲେ ଛଅଟି ଶ୍ଲୋକରେ ଉତ୍ତର ଦେବେ, କାରଣ ପରୀକ୍ଷିତ ବହୁତ ବଡ ସନ୍ଦେହ ଆଣିଛନ୍ତି ନା, କେମିତି ଭଗବାନ ଧର୍ମ ସ୍ଥାପନ କରିକି ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି, ଅଧର୍ମ ବିନାଶ କରିବା ପାଇଁ ଆସିଛନ୍ତି, ପର ସ୍ତ୍ରୀ ସହିତ କେମିତି ମର୍ଦ୍ଦାନ ଆଲିଙ୍ଗନ ଆଦି କାର୍ଯ୍ୟ କଲେ, ଭଗବାନ ଆତ୍ମାରାମ ଆପ୍ତକାମ ହେଇକି କାହିଁକି ଏଭଳି ପର ସ୍ତ୍ରୀ ସହିତ କ୍ରୀଡ଼ା କଲେ, ତାର ଉତ୍ତର ଭଗବାନ ଦଉଛନ୍ତି, ସୁଖଦେବ ଦଉଛନ୍ତି ଛଅଟି ଶ୍ଲୋକରେ। ପ୍ରଥମ ଶ୍ଲୋକ ଆରମ୍ଭ କଲେ, ଧର୍ମଟା ଧର୍ମ ବ୍ୟତିକରମ ଦୃଷ୍ଟ ଈଶ୍ୱରଣାମ ଚ ସାହସମ ତେଜିଆନ ନ ଦୋଷାୟ, ତେଜିଆନ ସେମାନେ ସବୁ ନଷ୍ଟ କରିଦେବେ, ଯେମିତି ବର୍ଣ୍ଣି ଅଗ୍ନିର ଉଦାହରଣ ଦେଲେ, କହିଲେ ଈଶ୍ୱରମାନେ ଦେବତାମାନେ ଯଦି କିଛି ଦୋଷ ବି କରନ୍ତି ତାଙ୍କର ଦୋଷ ନାହିଁ, ଯଦି ଦୋଷ ଥାନ୍ତା ତାହେଲେ ଭଗବାନ ତାଙ୍କୁ ପୋଷ୍ଟ ରଖିନଥାନ୍ତେ, ବାହାର କରିଦେଇଥାନ୍ତେ, କେତେଜଣ ଦେବତାଙ୍କୁ ଭଗବାନ ପୋଷ୍ଟ ଚେଞ୍ଜ କରିଦେଇଛନ୍ତି ନାହିଁ, ଯଦି ସେଇ ଚନ୍ଦ୍ରମା ଏ କାର୍ଯ୍ୟ କରିଥିଲେ, ଇନ୍ଦ୍ର ସେ କାର୍ଯ୍ୟ କରିଥିଲେ, ତାହେଲେ ଯଜ୍ଞ କରାହଉଛି କଣ କୁହାଯାଉଛି, ଇନ୍ଦ୍ରାୟ ସ୍ୱାହା କୁହାହଉଛି ନା ନାହିଁ, ବରୁଣାୟ ସ୍ୱାହା କୁହାହଉଛି ନା ନାହିଁ, ଚନ୍ଦ୍ରଙ୍କ ଚନ୍ଦ୍ରାୟ ସ୍ୱାହା କୁହାହଉଛି କି ନାହିଁ, ସବୁ ଦେବତାମାନଙ୍କୁ ଆହ୍ୱାନ କରାହଉଛି କି ନାହିଁ, ଦେଖୁନା ଚନ୍ଦ୍ର ଗୁରୁପତ୍ନୀ ହରଣ କରିଥିଲେ ତାରାଙ୍କୁ, ତ କାହିଁକି ଡକା ହବ ନା, କହିପାରିବନି, ଈଶ୍ୱରମାନଙ୍କର ବି ଏଠି ସେ କହୁଛନ୍ତି ଈଶ୍ୱରଣାମ କିମିତ ପରମେଶ୍ୱରମ, ଅଧର୍ମ ଈଶ୍ୱରମାନଙ୍କ ପାଖରେ ଲାଗିବନି, ପରମେଶ୍ୱର କଥା କାହିଁ କହୁଛ, ଈଶ୍ୱରଣାମ ରୁଦ୍ରାଦି ନାମ ବି ଧର୍ମ ବ୍ୟତିକ୍ରମ ଅଧର୍ମମ ଦୃଷ୍ଟ, ଈଶ୍ୱର ଭିତରେ ଶ୍ରେଷ୍ଠ କିଏ, ରୁଦ୍ର, କିଏ ଶିବଜୀ, ଶିବଜୀଙ୍କର ବି ଯଦି ବ୍ୟତିକ୍ରମ କିଛି ଅଛି ବି, ଯଦି ଶିବଜୀଙ୍କର ବ୍ୟତିକ୍ରମ ନାହିଁ ଅଛି, ଦୋଷ ଅଛି, ସେଥିରେ କଣ ମୋହିନୀ ମୂର୍ତ୍ତି ପ୍ରତି ଆକର୍ଷିତ ହେଇ କଲେ କି ନାହିଁ, କହିଲେ ସତୀଙ୍କ କୋଳରେ ରଖନ୍ତି କି ନାହିଁ, ଭାଗବତ ପ୍ରବଚନ ଦିଅନ୍ତି କି ନାହିଁ, ଈଶ୍ୱର ନାମ ଏଠି ରୁଦ୍ରାଣାମ ସିଦ୍ଧାସ ଚକ୍ରବର୍ତ୍ତୀ କହିଲେ, ଶିବଜୀଙ୍କ ଭଳି ଲୋକ ସେମାନେ ବି ତାଙ୍କ ପାଖରେ ଯଦି କିଛି ବ୍ୟତିକ୍ରମ ତୁମେ ଦେଖୁଛ ବି, ସେମାନେ ତେଜିଆନ ଲୋକ, ସବ ଧ୍ୱଂସ କରିଦେବେ। ଏଠି ସେ କହିଲେ ସାହସ ହେତୁ କମ ଇତ୍ୟର୍ଥ ନ ଦୋଷାୟ ପ୍ରତିବ୍ୟୟାୟ, କେବେ ପାପ ଲାଗିବ ନାହିଁ, ଦୋଷ ନାହିଁ ତାଙ୍କ ଦ୍ୱାରା, କେବେ ପାପ ଲାଗିବ ନାହିଁ, वर्णे जथा सर्वभूतम न दोषाय न अपवित्राय तद्वत इति अर्थ। सीधा गोटे कथा काटिदेले वर्णे जथा न दोषाय, अग्नि जेभळी सबु दहन करनौछन्ति लुहा को अग्नि मेल्ट करछन्ति कि नाही, लुहाटा को मेल्ट करदेले अग्नि अग्नि लुहा लुहा भळिया लुहार धर्म को नौनाहन्ति, मनुष्यटा को पड़ीदेले मनुष्य भळिया अग्नि गंध होनाहन्ति, ତାଙ୍କର କୌଣସି ଦୋଷ କାହାର ଦୋଷ ସେ ଆଣୁନାହାନ୍ତି, ତେଜିଆନ ନ ଦୋଷାୟ। ସେଭଳି ସେ ଉଦାହରଣ ଦେଲେ ବର୍ଣ୍ଣେ ଯଥା ସର୍ବଭୂତମ ନ ଦୋଷାୟ ନ ଅପବିତ୍ରାୟ ତଦବତ ଇତି ଅର୍ଥ। ଯେଭଳି ବର୍ଣ୍ଣିଙ୍କର କୌଣସି ଦୋଷ ରହୁନାହିଁ, ଅଗ୍ନିଙ୍କର କୌଣସି ଦୋଷ ରହୁନାହିଁ, ସେଭଳି ମହତ୍ ପୁରୁଷ ମାନଙ୍କର ବା ଈଶ୍ୱର ମାନଙ୍କର ତାଙ୍କର କୌଣସି ଦୋଷ ନାହିଁ। ଯାହା ଦୋଷ ଗୁଣ ବିଚାର, ମନ ଯେତେବେଳେ ବିଷୟ ଭିତରେ ରୁହେ, ମନ ଯେତେବେଳେ ଆମର କ'ଣ ମନ ଅଲଗା, ବୁଦ୍ଧି ଅଲଗା, ଇନ୍ଦ୍ରିୟ ଅଲଗା, ଆତ୍ମା ଅଲଗା, ସବୁ ଅଲଗା ନା ଆମ ଶରୀର, ଶରୀରର ଭିତରେ ଯାହା ସବୁ ରହିଲା ସବୁ ପାର୍ଟ ଅଲଗା, ସବୁ ଆମ ମନ ଅଲଗା, ବୁଦ୍ଧି ଅଲଗା, ଆଉ ଆତ୍ମା ଅଲଗା, ଇନ୍ଦ୍ରିୟ ଅଲଗା, ଏ ସବୁକୁ ଏକ ଆଣିକି ଆତ୍ମା ଭଗବାନଙ୍କର ଭଜନ କରିକି ମନ ବୁଦ୍ଧି ଅହଂକାର ଇନ୍ଦ୍ରିୟ ସବୁକୁ ଆଣିକି କାହା କାହା ସେବାରେ କାହା ଚିନ୍ତନରେ ଭଗବାନଙ୍କର ଚିନ୍ତନରେ ଲଗେଇଲେ ଯାଇକି ମଣିଷ ଠିକ ରହିଲା। କିନ୍ତୁ ଭଗବାନଙ୍କ ପାଖରେ ଯେଉଁମାନେ ଅଛନ୍ତି ସେମାନଙ୍କର ସବୁ ଏକ, ସବୁ ଚିନ୍ମା, ତାଙ୍କର ମନ ଇନ୍ଦ୍ରିୟ ବୁଦ୍ଧି ଅଲଗା ଅଲଗା ସବୁ କେହି ନୁହନ୍ତି, ସବୁ ଚିନ୍ମା, ସବୁ ଚିନ୍ମା ଅଙ୍ଗା ନିଜସ୍ୟ ସକଳେନ୍ଦ୍ରିୟ ପ୍ରତି ମନ୍ଦି, ସବୁ ପରମାତ୍ମାଙ୍କର ସେଠି ବୈଭବ, ସବୁ ଅଙ୍ଗ ସବୁ କାର୍ଯ୍ୟ କରିପାରିବ, ସବୁ ଚିନ୍ମୟ। ଆମର କେମିତି ଏଇ ଜଗତର ନିୟମ ଗୁଡା ତାଙ୍କ ପାଖରେ ଲାଗିବ, କିଛି ଲାଗିବନି। ଏ ଯେମିତି ବିଶ୍ୱମିତ୍ର, ବିଶ୍ୱମିତ୍ର ଥିଲେ କଣ, ବିଶ୍ୱମିତ୍ର ଉଦାହରଣ ଦେଇଛନ୍ତି ଅନ୍ୱୟରେ, ବିଶ୍ୱମିତ୍ର ଥିଲେ କଣ, କ୍ଷତିରେ ଥିଲେ ନା, ଆଉ ସେ ହେଲେ କଣ, ସେ ବ୍ରହ୍ମର୍ଷି ହେଇଗଲେ, ବ୍ରାହ୍ମଣ ହେଇଗଲେ, କ୍ଷତ୍ରିୟ ଥିଲେ ବ୍ରାହ୍ମଣ ହେଇଗଲେ, ପରଶୁରାମ କଣ ଥିଲେ, ବ୍ରାହ୍ମଣ ଥିଲେ, ସେ କ୍ଷତ୍ରିୟ ହେଇଗଲେ। ପିତା ବହୁତ ବଡ ବ୍ରାହ୍ମଣ ନା, ଜମଦଗ୍ନି ବହୁତ ସୁନ୍ଦର ବ୍ରାହ୍ମଣ, ସେପଟେ ତାଙ୍କ ଟିକାର ଗୀତାର ଟିକା ଲାଗେ, ତୁମେ ସବୁବେଳେ ଏ ଜଗତର ନିୟମ କହିପାରିବନି, ସେଟା ହଉଛି ମହତ୍ ପୁରୁଷ ମାନେ ତାଙ୍କ ପାଖରେ କୌଣସି ନିୟମ ଲାଗିପାରିବନି। ସେ କ୍ଷତ୍ରିୟ ଥିଲେ ବ୍ରାହ୍ମଣ ହେଇଗଲେ, ଇଏ ବ୍ରାହ୍ମଣ ଥିଲେ କ୍ଷତ୍ରିୟ କାମ କଲେ, ତୁମେ କହିବ ମୁଁ ସେଟା କରିବି ପାରିବନି, ତାଙ୍କ ତପବଳଟାକୁ ତୁମେ ଦେଖ, ତପବଳଟାକୁ ଦେଖ, ସେଥିପାଇଁ ସେ କହିଲେ ତେଜିଆନ ନ ଦୋଷ ଆୟ, ତେଜିଆନ ଲୋକମାନଙ୍କୁ ଦୋଷ କେବେ ଦେଖିପାରିବେ, ମାନେ ସେମାନେ ସବୁକିଛି ହଜମ କରିଦେବେ। ଏକୋଇଶ ବାର କ୍ଷତ୍ରିୟକୁ ନିଧନ କଲେ, କ୍ଷତ୍ରିୟ ରୁଧିରମୟ ଜଗତ ବଗତ ପାପ ସ୍ନାପୟସୀ ପୟସୀ ସମିତ ଭବ ତାପ, ପୁରା କ୍ଷତ୍ରିୟକୁ ବିନାଶ କଲେ, ଦୋଷ ଲାଗିଲା କିଛି ଦୋଷ ଆସିଲେ, ଆସି ପିତାଙ୍କୁ କହିଲେ, ପିତା ଦେଖିଲେ ବାପା ତୁ ଏତେ ସବୁ ଏହା କଲୁ, ନାଇଁ ନାଇଁ ପ୍ରଥମେ ଯେତେବେଳେ ଆଙ୍କୁ ମାରିଲେ କାହାକୁ, ଶଶୁର କଣ କାର୍ତ୍ତାର୍ଜୁନକୁ ମାରିଲେ, ଆସି ତାଙ୍କୁ କହିଲେ ଆରେ ବାପା ତୁ ରାଜାଙ୍କୁ କେମିତି ମାରିଲୁ, ରାଜା ରାଜା ନ ରହିଲେ ଅସୁବିଧା ହେବ, ତୁମେ ରାଜାଙ୍କୁ ମାରିବାଟା ବ୍ରହ୍ମହତ୍ୟା ସଦୃଶ, ଯା ଯା ତୀର୍ଥ ଭ୍ରମଣ କରିକି ଆସ, ଗଲେ ତୀର୍ଥ ଭ୍ରମଣ କରିକି ଆସିଲେ, ସବୁ ତାର ତାଙ୍କ ପୁଅକୁ ସମସ୍ତଙ୍କୁ ମାରିକି ଆସିଲେ ତୀର୍ଥ ଭ୍ରମଣ କରିବେ, ବାପା ପିତାଙ୍କର ଆଦେଶକୁ ପାଳନ, ଦୋଷ ପାଖରେ କିଛି ନାହିଁ, ତୀର୍ଥ ଭ୍ରମଣ ନ ଯାଇଥିଲେ ବି ନ ଯାଇଥିଲେ ତାଙ୍କୁ ଦୋଷ ଲାଗିଥାନ୍ତା। ତାପରେ କଣ କଲେ, ପୁଣି ଆସିକି ଶୁଣିଲେ ପିତାଙ୍କୁ ମାରିଦେଇଛନ୍ତି, ତାପରେ କଣ କଲେ, ପୁରା କ୍ଷତ୍ରିୟକୁ ଏକୋଇଶ ବାର ମାରିଲେ, ତାପରେ କଣ ପ୍ରସ୍ତୁତି କରୁଛନ୍ତି ମୋତେ କୁହ, ଏବେ ବି ପରଶୁରାମ ବସିକି ତପସ୍ୟା କରୁଛନ୍ତି, ତେଜିଆନ ନ ଦୋଷ ଆୟ, ଆମେ ଯାହା କରୁଛୁ ସେପାଇଁ ଆମ ନିୟମଟା ଆମେ ଗୁରୁବର୍ଗଙ୍କ ଉପରେ ପକେଇ ପାରିବାନି, ଆମେ ଏଇଟା ସିଏ ଏଇଟା ଖାଉଥିଲେ ମୁଁ ଏଇଟା ଖାଇବି, ସିଏ ଏଇଟା କରୁଥିଲେ ମୁଁ ଏଇଟା କରିବି, ତୁମେ କରିପାରିବନି, ତୁମେ ସେଇ ସ୍ଥିତିର ନା, ସବୁବେଳେ ମନେ ରଖ ତୁମର ଯେତିକି ଓଜନ ତୁମେ ସେଇ ହିସାବରେ ଲୋଡ଼ ନିଅ, ତୁମେ ଅନ୍ୟକୁ ଦେଖନି, ତୁମେ କାହାର ମାନସିକ ସ୍ଥିତି ଜାଣିନ, କାହାର ଶରଣାଗତି ଜାଣିନ, ସେମାନେ ଯାହା କରୁଛନ୍ତି ତୁମେ ସେଇଟା କରିପାରିବନି, ସେଟା ଆମକୁ ମନା କରାଯାଏ, ତୁମେ ଅନୁକରଣ କରନି, ଅନୁସରଣ କର, ସେ କହିବେ କାଲି ସେ କଥା, କ'ଣ କେତେବେଳେ ବୁଝି କେମିତି ତୁମେ କରିବାକୁ ପଡ଼ିବ, ଆଚ୍ଛା ସେ କାଲି କହିବେ ତେଜିଆନ ପୁରୁଷଙ୍କର କ'ଣ କଥା ମାନିବ, ବଚନ ମାନିବାକୁ ପଡ଼ିବ, ଆଚରଣ ସବୁବେଳେ ତୁମେ ଧରିପାରିବନି, ସେ କହିବେ କାଲି ଆସିବ, ସେ ଆସ, ହରେ କୃଷ୍ଣ। जय ग्रंथराज श्रीमद भागवतम की जय श्रील प्रभुपाद गुरुदेव की जय निताय गौर।